ॐ भगवते वासुदेवाय श्रीमद्भागवतम दशम स्कंद 50 अध्याय श्लोक 21। सुपर्ण ताल ध्वज चिन्हित रथान सुपर्ण ताल ध्वज चिन्हित रथान अलख्यन्त्यो हरि रामयोर्मुदे अलख्यन्त्यो हरि रामयोर्मुदे स्त्रिय पुराटा अलक हर्म्य गोपुरं स्त्रिय पुराटा अलक हर्म्य गोपुरं समाश्रिता सम्मुहु सुचार्जितः समाश्रिता सम्मुहु सुचार्जितः सुपर्ण ताल ध्वज चिन्हितो रथान अलख्यन्त्यो हरि रामयोर्मुदे स्त्रिय पुराटालक हर्म्य गोपुरम् समाश्रिता सम्मुहु सुचार्जितः सुपर्णताल ध्वज चिन्हितो रथान अलङ्कयन्त्यो हरिरामयोर्मुदे स्त्रियप्रटाणकगोर्म्यगोपुरम् समाश्रिता सम्ममुहो सुचार्जितः सुपर्णताल ध्वज चिन्हितो रथान अलख्यन्तो हरि रामयोर्मुदे श्रियपुराटालकं हर्म्य गोपुरम् समाश्रिता सम्ममुहो सुचार्जितः सुपर्णताल ध्वज चिन्हितो रथान अलख्यन्त्यो हरि रामयोर्मुदे श्रियप्रटाणकहर्म्य गोपुरम् समाश्रिता सम्ममुहो सुचार्जितः सुपर्णताल ध्वज चिन्हितो रथान अलख्यन्त्यो हरि रामयोर्मुदे श्रियप्रटाणकमर्म्यगोपुरम् समाश्रिता सम्ममुहो सुचारिता। हरे कृष्ण अभ्यस्त भक्त सज्जन मातृवृंद ब्रह्म गामन भागवत कथा को स्वागत जनाऊँचु। तेणु मथुरारे मथुरार बहिर्देश बाहर युद्ध बर्तमान आरंभ हो तेणु ये भगवान भगवान कृष्ण एवं राम तांकर रथर सहित आउ अल्प किसी सैन्य मान के आसी चारिपट घेरी जरासंधर 23 अक्षण सैन्य 50 लक्ष सैन्य तेणु एम को जो युद्ध चलती गत काल जो आलोचना कर जरासत जो भाव जरासंध जो भगवान कहला कृष्ण को तुम्हें अधम मु तुम सहित युद्ध कर लज्जा लगुच ये तुया जो मिछा आम बाड़ने की जया ମୁଁ ତୁମ ସହିତ ଯୁଦ୍ଧ କୃଷ୍ଣ ପୁରୁଷୋତ୍ତମ ଏଇଭଳି ପୁରୁଷାଧମ ଏଇଭଳି ଭାବରେ କହିଲା। ତାପରେ କହିଲା ଯେ ରାମକୁ, ହେ ରାମ ତୁମେ ଯଦି ଚାହୁଁଛ ଯୁଦ୍ଧ କରିବା ପାଇଁ ମୋ ସହିତ ଯୁଦ୍ଧ କର, ଆଉ ତୁମେ ମୋତେ ମାରିପାର ନହେଲେ ମୁଁ ତୁମକୁ ମାରିବି। ଏଇଭଳି ଭାବରେ ଯେଉଁ କହିଥିଲେ ତା ଗତକାଲି ଆମେ ଶୁଣୁଥିଲେ। ଭଗବାନ କୃଷ୍ଣ କହିଲେ ନାଭି ସୁରା ବିକତନ୍ତେ ଦର୍ଶୟନ୍ତିବ ପୌରୁଷମ। ସୁରା ଯେଉଁମାନେ କ୍ଷତ୍ରିୟମାନଙ୍କର ପ୍ରଥମ ଗୁଣ ହେଉଛି ଶୌର୍ଯ୍ୟ। କ୍ଷତ୍ରିୟମାନଙ୍କର ପ୍ରଥମ ଗୁଣ କହିଲେ ଅଷ୍ଟାଦଶ ଅଧ୍ୟାୟରେ ଭଗବତ ଗୀତାରେ ଶୌର୍ଯ୍ୟ ସୁରତା ରହିଛି, ବୀରତା ରହିଛି। ତେଣୁ ବୀରମାନେ ଏଭଳି କଥା କହନ୍ତି ନାହିଁ। ତୁମେ ଯେଉଁ ଭାବରେ କହୁଛ ତୁମେ ତୁମ ପ୍ରକୃତ କ୍ଷତ୍ରିୟ ନୁହଁ, କହିବାର ଉଦ୍ଦେଶ୍ୟ ହେଉଛି ଏଇଟା। ନାଭି ସୁରା ବିକଥନ୍ତେ ଏଭଳି ଭାବରେ ଗତକାଲି ଆମେ ଶୁଣୁଥିଲେ। ତେଣୁ ସୁଭଦ୍ର ଗୋସ୍ୱାମୀ କହୁଛନ୍ତି, ଜରାସୃତ ତା ଅଭିଶ୍ରୁତ୍ୟ ମାଧବ ମହାବଳୌଘ୍ୟେନ ବଳିୟସା ବୃଣତ ସୈନ୍ୟ ଜାନ ଧ୍ୱଜବାଜ ସାରଥି ସୂର୍ଯ୍ୟା ନଳୌ ବାୟୁ ରିବାବ୍ର ରେଣୁ ବି। ତାଙ୍କୁ ଘେରିଗଲେ ଏଭଳି ଭାବରେ ଯେମିତି ସୂର୍ଯ୍ୟ ଅନଳୌ, ସୂର୍ଯ୍ୟ ଏବଂ ଅନଳ, ସୂର୍ଯ୍ୟ ଏବଂ ଅଗ୍ନି ଦୁଇ ଜଣ ଯେମିତି ବାୟୁ ଏବଂ ଅଭ୍ର ଦ୍ୱାରା ଅଭ୍ରରେଣୁ ବି ଦ୍ୱାରା ଯେଉଁଭଳି ଭାବରେ କଭର ହୋଇଯାଆନ୍ତି ବା ଆବୃତ ହୋଇଯାଆନ୍ତି। ସୂର୍ଯ୍ୟ ବାୟୁ କହିଲେ ଯେଉଁ ମେଘରାଶି ଦ୍ୱାରା, ସୂର୍ଯ୍ୟ ବର୍ତ୍ତମାନ ମେଘ ହେଉଛି, ସକାଳେ ସୂର୍ଯ୍ୟ ଉଦୟ ଦେଖାଯାଉ ନାହାନ୍ତି, ତା ଅର୍ଥ ନୁହେଁ ଯେ ସୂର୍ଯ୍ୟଙ୍କର ଆଉ ଘୋଡ଼େଇ ହୋଇଗଲା, ଆଉ ନାହିଁ ତାଙ୍କର ଆଲୋକ ନାହିଁ। ମେଘ ଯେତିକି ପର୍ଯ୍ୟନ୍ତ ରହିଛି ତା ଉପରେ ଜଣେ ଦେଖିବ, ଉଡ଼ାଜାହାଜରେ ଦେଖିବ ଯେମିତି ତଳେ ସେ ମେଘ ରାଶି ରହିଛି, ଉପରେ କେମିତି ଖର୍ଚ୍ଚା ରହିଛି ସବୁ। ସେଇଭଳି ଭାବରେ ତାଙ୍କୁ ଘୋଡ଼େଇ ଦେଲେ କ'ଣ ହେବ, ସେ କ'ଣ ଘୋଡ଼େଇ ହୋଇଯିବେ ନା କ'ଣ। ଏବଂ ଅନଳ ଅଗ୍ନି, ଅଗ୍ନିକୁ ଆବୃତ କ'ଣ କରିପାରିବ କିଏ, ଅଗ୍ନିକୁ ଅଭ୍ର ରେଣୁ ଅଭ୍ର କହିଲେ ଯେଉଁ ରହିଛି ବାଦଲ, ବାଦଲ ଅପ୍ରିୟ କ'ଣ ଅପ୍ କହିଲେ ଜଳ, ଜଳକୁ ଯିଏ ଧାରଣ କରନ୍ତି ସେ ହେଉଛି ଅଭ୍ର। ଏ ବାଦଲ, ବାଦଲ ଯେମିତି ସୂର୍ଯ୍ୟକୁ ଘୋଡ଼େଇ ଦିଏ କ'ଣ ଘୋଡ଼େଇ ପାରିବ। ଏବଂ ରେଣୁ ବି, ରେଣୁ ବି କହିଲେ ଯେଉଁ ବାୟୁଧାରା ବା ଯାହା ବି ହେଉ ଗୋଟେ ଧୂଳି ମାଧ୍ୟମରେ ଯଦି ଚାରିପଟେ ଅଗ୍ନି ଚାରିପଟେ ହୋଇଗଲା ତାହେଲେ ଅଗ୍ନିକୁ ଦେଖାଯିବ ନାହିଁ, ଘୋଡ଼େଇ ହୋଇଗଲା ଭଳିଆ ରହିବ। କିନ୍ତୁ ଏଇଭଳି ଲାଗିଲା ବର୍ତ୍ତମାନ ଯେଉଁ ଯାଇଛନ୍ତି ଏଇ ଶ୍ଳୋକରେ ଆମେ ଶୁଣୁଛେ। ସୁପର୍ଣ୍ଣ ତାଳ ଯେଉଁ ଚିହ୍ନ ଯେଉଁ ରଥ ଭଗବାନ ଦୁଇ ଜଣଙ୍କ ରଥ ବିଷୟରେ ବର୍ଣ୍ଣନା କରାଯାଉଛି। ସୁପର୍ଣ୍ଣ, ସୁପର୍ଣ୍ଣ ହେଉଛି ଗରୁଡ଼, ଗରୁଡ଼ଙ୍କୁ ସୁପର୍ଣ୍ଣ ବୋଲି କହାଯାଏ। ଗରୁଡ଼ ପକ୍ଷୀମାନଙ୍କ ଭିତରେ ଗରୁଡ଼ ହେଉଛନ୍ତି ମୁଖ୍ୟ, ଗରୁଡ଼ ରାଜ ପକ୍ଷୀ ରାଜ ହେଉଛନ୍ତି ଗରୁଡ଼। ଭଗବତ ଗୀତାରେ ଭଗବାନ କହିଲେ ବୈନତ୍ୟଂଶ ପକ୍ଷୀନା, ବୈନତ୍ୟଂଶ ପକ୍ଷୀନା, ପକ୍ଷୀମାନଙ୍କ ଭିତରେ ମୁଁ ହେଉଛି ବୈନତ୍ୟ, ବିନତାଙ୍କର ପୁତ୍ର। ବିନତାଙ୍କର ଦୁଇ ପୁତ୍ର ଅଛନ୍ତି, ଜଣେ ହେଉଛନ୍ତି ଅରୁଣ, ଜଣେ ହେଉଛନ୍ତି ସୁପର୍ଣ୍ଣ ବା ଇଏ ହେଉଛନ୍ତି ଗରୁଡ଼। ଅରୁଣ ହେଉଛନ୍ତି ସୂର୍ଯ୍ୟଙ୍କର, ସିଏ ହେଉଛନ୍ତି ସୂର୍ଯ୍ୟଙ୍କ ରଥରେ ସିଏ ହେଉଛନ୍ତି କ'ଣ ରହିଛନ୍ତି, ଅରୁଣ ସୂର୍ଯ୍ୟଙ୍କର ବାହନ, ସୂର୍ଯ୍ୟଙ୍କର ବାହନ ହେଉଛନ୍ତି ଅରୁଣ, ଆଉ ଇଏ ଭଗବାନଙ୍କର ବାହନ ହେଉଛନ୍ତି ଗରୁଡ଼। ଅରୁଣ ସେ ତା ଦେହରେ ଗୋଟେ କଥା ଅଛି, ଅରୁଣ ସେ ଜନ୍ମ ହେବା ପୂର୍ବରୁ ତାଙ୍କୁ ତାଙ୍କ ମା' ଜନ୍ମ କରିବା ପାଇଁ ଚାହିଁ ଦେଇଥିଲେ, ମାନେ ଅଣ୍ଡାରୁ ଯେଉଁ ବାହାରନ୍ତି ତାଙ୍କୁ ଆଗୁଆ ବ୍ୟବସ୍ଥା କରିଥିଲେ, ସେ ସବୁ ଠିକ୍ ଭାବରେ ହୋଇପାରିନଥିଲେ ନା କ'ଣ, ଏ ଗୋଟେ କଥା ରହିଛି, ମୁଁ ଏକ୍ଜାକ୍ଟ ମନେ ପଡ଼ୁନି, ଏସବୁ ରହିଛି। ଯାହା ବି ହେଉ, ଗରୁଡ଼ ହେଉଛନ୍ତି ଭଗବାନଙ୍କର ବାହନ। ଦୁଇ ଦେଖନ୍ତୁ ସେ ମାତା କେତେ ଧନ୍ୟ, ଗୋଟିଏ ସୂର୍ଯ୍ୟ ସୂର୍ଯ୍ୟ ନାରାୟଣଙ୍କର ବାହନ, ଆଉ ଜଣେ ହେଉଛନ୍ତି ସ୍ୱୟଂ ନାରାୟଣଙ୍କର ବାହନ ଭଗବାନ କୃଷ୍ଣଙ୍କର ଗରୁଡ଼ ଧ୍ୱଜ। ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷଂ ମଙ୍ଗଳଂ ପୁରୁଷୋତ୍ତମ। ଭଗବାନ ଏଇଭଳି ଭାବରେ ମଙ୍ଗଳ ଗରୁଡ଼ଧ୍ୱଜ, ଗରୁଡ଼ଙ୍କ ଉପରେ ସେ ଆରୋହଣ କରନ୍ତି ଭଗବାନ। ଭଗବାନଙ୍କର କିଛି ବାହନ ଦରକାର ନାହିଁ, ଭଗବାନ ଯୁଆଡ଼େ ଚାହିଁବେ ସିଆଡ଼େ ଯାଇପାରିବେ। ନାରଦ ମୁନି ଯୁଆଡ଼େ ଚାହାନ୍ତି ସିଆଡ଼େ ଯାଆନ୍ତି, ବୈକୁଣ୍ଠ ଲୋକ ଚାଲିଯାଆନ୍ତି, ସେମିତି କିଛି ଦରକାର ନାହିଁ, ବାହନ ଦରକାର ନାହିଁ ତାଙ୍କର। ଆଉ ଭଗବାନଙ୍କର କ'ଣ ବାହନ ଦରକାର କି, କିନ୍ତୁ ଭଗବାନ ଗରୁଡ଼ଙ୍କୁ କୃପା କରୁଛନ୍ତି, ଗରୁଡ଼ଙ୍କୁ କୃପା କରୁଛନ୍ତି। ଆମର କୌଣସି ସାହାଯ୍ୟ ବିନା ସାହାଯ୍ୟରେ ଭଗବାନଙ୍କର ଅସୁବିଧା କିଛି ହେବ ନାହିଁ, କିନ୍ତୁ ଆମର ଯେଉଁ ସାହାଯ୍ୟ ନେଉଛନ୍ତି ଇଏ ଆମକୁ କୃପା କରୁଛନ୍ତି ଭଗବାନ, ଆମକୁ ଭଗବାନ ସେବାରେ ଲଗାଇକରି ଆମକୁ ଧନ୍ୟ କରୁଛନ୍ତି। ଭଗବାନଙ୍କୁ ଆମେ ସେବା କରିଦେଲେ ଯେ ଭଗବାନ ଧନ୍ୟ ହୋଇଗଲେ ତା ନୁହଁ, ସାଧାରଣ ଲୋକମାନଙ୍କୁ ଯେଉଁମାନେ ସେବା କରୁଛନ୍ତି ତା ସେବାର ସେ ସୁଯୋଗ ନେଇକରି ସେ ବହୁତ ଉପକୃତ ହେଉଛନ୍ତି। କିନ୍ତୁ ଭଗବାନ କ'ଣ ଉପକୃତ ହେଉଛନ୍ତି, ଭଗବାନ ଆମକୁ ଉପକାର ଆମ ପାଇଁ ଉପକାର କରୁଛନ୍ତି, ସିଏ ଭଗବାନଙ୍କର କ'ଣ ଆମେ ଉପକାର କରିବା। ଭଗବାନ ଆମକୁ ଯେଉଁ ସୁଯୋଗ ଦେଲେ ସେବା କରିବା ପାଇଁ, ଆ ଦ୍ୱାରା ଆମ ଜୀବନ ଧନ୍ୟ ହେବ। ଗରୁଡ଼ଙ୍କର ଜୀବନ ଧନ୍ୟ ହୋଇଗଲା, ଭଗବାନଙ୍କର ବାହନ ହେଲେ ଗରୁଡ଼, ଏବଂ ଗରୁଡ଼ଙ୍କର ଅନେକ ଶକ୍ତି ଅସୀମ ଶକ୍ତି ରହିଛି। ଭାଗବତ ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି ଗରୁଡ଼ଙ୍କର ଏତେ ଶକ୍ତି ରହିଛି, ଭାଗବତରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଥରେ ଯେତେବେଳେ କ'ଣ ଅସୁର ଏବଂ ଦେବତାମାନେ ମିଶିକରି ସମୁଦ୍ର ମନ୍ଥନ କରିବା ପାଇଁ ଆରମ୍ଭ କଲେ, ସେଥିପାଇଁ ଯାଇକି ପ୍ରଥମେ ମନ୍ଦର ପର୍ବତକୁ ଆଣିଲେ। ମନ୍ଦର ପର୍ବତ ସୁନାର ପର୍ବତ, ସୁନାର ପର୍ବତକୁ ଯେତେବେଳେ ଆଣିକି ଆସୁଥିଲେ ସେହି ସମୟରେ ଏତେ ଓଜନ ଥିଲା, ଏତେ ଦେବତାମାନେ ଏତେ ଅସୁରମାନେ ମିଶିକରି ମଧ୍ୟ ତାକୁ କ'ଣ ଉତ୍ତୋଳନ କରିପାରିଲେ ନାହିଁ, ସେ ତଳକୁ ପଡ଼ିଗଲା। ସେଇଟା ତଳେ ପଡ଼ିଗଲା ମାନେ ତା ଭିତରେ ତଳେ ମଧ୍ୟ କେତେ ଦେବତାମାନେ ଅସୁରମାନେ ମୃତ୍ୟୁବରଣ କରିଗଲେ। ତେଣୁ ଭଗବାନଙ୍କୁ ସ୍ମରଣ କଲେ ଦେବତାମାନେ, ଏ ଅଷ୍ଟମ ସ୍କନ୍ଦ ପଞ୍ଚମ ଅଧ୍ୟାୟରୁ ବାର ଅଧ୍ୟାୟ ଏ ଆଠଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ ଲୀଳା, ଏ ଷଷ୍ଠମାନଙ୍କ ସମୟରେ ଏଇ ଲୀଳାଟି ହୋଇଥିଲା। ତେଣୁ ତା ପୂର୍ବରୁ ଭଗବାନ କହିଥିଲେ ତୁମେ ଆଣ ଏମିତି କର ସେମିତି କର ଏମିତି କର, ତୁମେ ଅମୃତ ପ୍ରାପ୍ତ ହେବ, ଏଭଳି ଭାବ ସବୁ କହିଥିଲେ। ଆଉ ସମୁଦ୍ର ମନ୍ଥନ ହେବା ପୂର୍ବରୁ ଏତେ ସବୁ ମୃତ୍ୟୁବରଣ କଲେଣି, ଆଉ କ'ଣ ହେବ ସମୁଦ୍ର ମନ୍ଥନ ଆରମ୍ଭରୁ ସବୁ ଏମିତି ବିଘ୍ନ ଘଟିଲାଣି, ଆଉ କ'ଣ ହେବ ସମୁଦ୍ର ମନ୍ଥନ, କ'ଣ ହେବ ଅମୃତ କ'ଣ ବାହାରିବ। ଦେବତାମାନେ ଏଠି ଯେମିତି ସୁତାହାର ପିତା, ଏମାନେ ମଧ୍ୟ ବର୍ତ୍ତମାନ ସୁତାହାର ପିତା ମୋହ ହୋଇଯାଉଛନ୍ତି, ବା ବହୁତ ମନ ଦୁଃଖ ହୋଇଯାଇଛନ୍ତି, ତାଙ୍କର ମନ ଦୁଃଖ ହୋଇଯାଇଛି। ସେହିଭଳି ଭାବେ ଦେବତାମାନଙ୍କ ଅବସ୍ଥା ହୋଇଥିଲା, କିନ୍ତୁ ଭଗବାନ ଆସି ଆବିର୍ଭାବ ହୋଇଗଲେ, ଆବିର୍ଭାବ ହୋଇକି ତାଙ୍କର ଗରୁଡ଼ଙ୍କ ସହିତ ଆସି ପହଞ୍ଚିଲେ। କ'ଣ କଲେ, ସେ ମନ୍ଦର ପର୍ବତକୁ ହସ୍ତେନ ଏକେନ ଲୀଳା, ଗୋଟେ ବାମ ହାତରେ ଟେକିଦେଲେ। ଭଗବାନଙ୍କ ଶକ୍ତି, ବାମ ଯେଉଁ ଦେବତାମାନେ ଅସୁରମାନେ ମିଶିକରି ଟେକି ପାରିଲେ ନାହିଁ, ପଡ଼ିଗଲା ତଳେ, ତାକୁ ଭଗବାନ ବାମ ହାତରେ ଟେକିକି ରଖିଦେଲେ ଗରୁଡ଼ ଉପରେ। ଗରୁଡ଼ର ଶକ୍ତି ଦେଖନ୍ତୁ, ଭଗବାନଙ୍କର ଶକ୍ତି ତ ରହିଛି, ଗରୁଡ଼ଙ୍କର ଶକ୍ତି କେତେ। ତେଣୁ ତାକୁ ବାମ ହାତରେ ରଖିଦେଲେ, ତା ଉପରେ ରଖିକିରି ନିଜେ ଆରୋହଣ କଲେ, ଗରୁଡ଼ ଉପରେ ଆରୋହଣ କଲେ। ଦେବତାମାନେ ଅସୁରମାନେ ସମସ୍ତେ ସେ ଗରୁଡ଼ ପୃଷ୍ଠରେ ଆରୋହଣ କରିକି ସମସ୍ତଙ୍କୁ ନେଇଗଲା, ଗୋଟିଏ ପଙ୍ଖ ମାରିଲା ଯେ ଯାଇ ପହଞ୍ଚିଗଲା ସମୁଦ୍ର ତଟରେ। ଏଭଳି ଗରୁଡ଼ଙ୍କର ଶକ୍ତି ରହିଛି, ଅସୁର ସ୍ୱର୍ଗ ଲୋକକୁ ଯାଇକି ଆକ୍ରମଣ କରିକି ଘିନି ଆସିଲେ, ଅମୃତକୁ ଘିନି ଆସିଲେ। ଏଇ ଗୋଟେ ଆଉ ଗୋଟେ କଥା ରହିଛି, ଏଭଳି ଗରୁଡ଼ଙ୍କର ଶକ୍ତି ରହିଛି। ଭଗବାନଙ୍କର ଯେତେବେଳେ ଆମେ ସେବାରେ ନିଯୁକ୍ତ ହୋଇଯିବା, ଏଇଭଳି ଭାବରେ ଅସୀମ ଶକ୍ତି ଆମେ ପ୍ରାପ୍ତ ହେବା। ଭଗବାନଙ୍କର ସହିତ ଯୁକ୍ତ ହୋଇଗଲେ ଭଗବାନ ହେଉଛନ୍ତି ସବୁକିଛି, ଭଗବାନ କହିଲେ ସଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସବୁକିଛି ତାଙ୍କର ଶକ୍ତି ରହିଛି, ବଳ ରହିଛି। ଏବଂ ଆମେ ତାଙ୍କ ସହିତ ଯଦି ଯୁକ୍ତ ହୋଇଯିବା, ଆମେ ମଧ୍ୟ ସେଇଭଳି ଭାବେ ବଳ ପ୍ରାପ୍ତ ହେବା, ସାଧାରଣ ବଳ ପ୍ରାପ୍ତ ହେବା। ଭଗବତ ଗୀତାରେ ଭଗବାନ କହିଲେ ଦଶମ ଅଧ୍ୟାୟରେ, ଯଦ୍ଯତ୍ ବିଭୂତି ମତ ସତ୍ତ୍ୱଂ ଶ୍ରୀମଦୌର୍ଯ୍ୟତମ ବ୍ୟବହା ତତ୍ତତ୍ ଦେବାବଗଛତ୍ୱ ମମ ତେଜସ ସମ୍ଭବ। ପ୍ରଭୁପାଦ ମହାରାଜ କିଛି ଶକ୍ତି ଦେଖନ୍ତୁ, 70 ବର୍ଷ ବୟସରେ ଗଲେ କିଭଳି, ଏସବୁ ଅସମ୍ଭବ ଜିନିଷ, କିନ୍ତୁ ସେ କରିଦେଲେ। 12 ବର୍ଷ ଭିତରେ ସାରା ପୃଥିବୀରେ 14 ଥର ପରିଭ୍ରମଣ କରିକିରି, ଯାହାଙ୍କ ପାଖରେ ପଇସା ନଥିଲା ଉଡ଼ାଜାହାଜରେ ଯିବା ପାଇଁ, ପାଣି ଜାହାଜରେ ଯାଇଥିଲେ, ମାସରୁ ଉର୍ଦ୍ଧ୍ୱ ଲାଗିଥିଲା, 1.5 ମାସ ପାଖାପାଖି ଲାଗିଥିଲା ତାଙ୍କୁ, 2 ଥର ହାର୍ଟ ଆଟାକ୍ ହୋଇଥିଲା, କେତେ କ'ଣ ହୋଇଥିଲା ତାଙ୍କ ବିଷୟରେ, କିନ୍ତୁ ସାରା ପୃଥିବୀକୁ 14 ଥର ପରିକ୍ରମା କଲେ, ଏବଂ ହଜାର ହଜାର ସୈନ୍ୟ ଏ ଶିଷ୍ୟ ଗ୍ରହଣ କଲେ, ବହି ବହୁତ ବହୁତ କିଛି ଶାସ୍ତ୍ରକୁ ବ୍ୟାଖ୍ୟା କଲେ, ଏସବୁ କଲେ, କେତେ ମନ୍ଦିର 108 ମନ୍ଦିର ନିର୍ମାଣ କଲେ, ଏଇଭଳି ଭାବରେ ସ୍ଥାପନ କଲେ ବା ଭିତ୍ତିପ୍ରସ୍ତର ସ୍ଥାପନ କଲେ, କେତେ କ'ଣ କରିଗଲେ। କିନ୍ତୁ ତଥାପି କେତେ ଜଣ ଜାଣୁଛନ୍ତି ପ୍ରଭୁପାଦଙ୍କୁ, ଲୋକ ଯେତେବେଳେ ଦେଖିପାରେ ନାହିଁ, ସୂର୍ଯ୍ୟ କିରଣ ଦେଖିପାରେ ନାହିଁ, ଆଖି ବୁଝିକି ରହିଥାଏ ସିଏ,
ସେହିଭଳି ଭାବରେ ଆଜି ସବୁ 700ରୁ ଉର୍ଦ୍ଧ୍ୱ କୋଟି ଜୀବ ଅଛନ୍ତି ପୃଥିବୀବାସୀମାନେ 760 ନା କେତେ କୋଟି ରହିଛନ୍ତି 2018 ଗଣନାରେ କେତେଜଣ ପ୍ରଭୁପାଦଙ୍କର ମହିମାକୁ ଜାଣୁଛନ୍ତି ଯେଉଁମାନେ ଭାଗ୍ୟବାନ ସେମାନେ ଜାଣିବେ ନହେଲେ ସମସ୍ତେ ଜାଣିପାରିବେ ନାହିଁ ତେଣୁ ଭଗବାନଙ୍କ ସହିତ ଯୁକ୍ତ ହୋଇଗଲେ ଭଗବାନ ଅସୀମ ଶକ୍ତି ପ୍ରଦାନ କରିବେ ଚିନ୍ତା କରିପାରିବା ନାହିଁ କେତେ ଶକ୍ତି ରହିଛି ଆମର ଶାସ୍ତ୍ର ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି କାହାକେ ଗରୁଡ଼ କର ଏ ତୁମର ଗୁଣ ବା ଏ ଶକ୍ତି ରହିଛି ଭଗବାନଙ୍କର ଗୋଟେ କୁଆକୁ ମଧ୍ୟ ସେ ଗରୁଡ଼ କରିଦେବେ ଏବଂ ଗରୁଡ଼କୁ କୁଆ କରିଦେବେ ଏତେ ଶକ୍ତି ଥାଇକି ମଧ୍ୟ ରାବଣ ଜରାସନ୍ଧ ଏଇ ଜରାସନ୍ଧର ବହୁତ ଶକ୍ତି ଥିଲା ସାରା ପୃଥିବୀର ରାଜାମାନେ ସବୁ ତାର ବଶ୍ୟତା ସ୍ୱୀକାର କରିଥିଲେ କିନ୍ତୁ ତାକୁ ସେ ଗରୁଡ଼ ବଡ଼ି ରହିଥିଲା ତାକୁ ଶକ୍ତିହୀନ କରିଦେଲେ କାଉ ଭଳିଆ କରିଦେଲେ ଭଗବାନ କାହାକୁ ଗରୁଡ଼ କରିପାରିବେ ଗରୁଡ଼କୁ କାକୁ କରିପାରିବେ ଭଗବାନଙ୍କର ଶକ୍ତି ରହିଛି ଆମର ଚଏସ୍ ସେଇଟା ନିର୍ଭର କରୁଛି ତମେ ଭଗବାନଙ୍କର ଶରଣରେ ଯିବ ନା ଆଉ କାହାର ଶରଣରେ ଯିବ ଭଗବାନଙ୍କ ଶରଣରେ ଗଲେ ଭଗବାନ ଏହିଭଳି ଭାବରେ ଶକ୍ତିମାନ କରିଦେବେ ସମସ୍ତଙ୍କୁ ସୁପର୍ଣ୍ଣ ତେଣୁ ଭଗବାନଙ୍କର ଯେଉଁ ଧ୍ୱଜ ରହିଛି ଭଗବାନ ନନ୍ଦିଘୋଷ ରଥ ନନ୍ଦିଘୋଷ ରଥର ଧ୍ୱଜ ହେଉଛି ଧ୍ୱଜା ଯେଉଁ ଉଡ଼ୁଛି ଗରୁଡ଼ ଚିହ୍ନ ରହିଛି ଆମର ଯେତେବେଳେ ଭଗବାନ ଅର୍ଜୁନ ଯୁଦ୍ଧ କରୁଥିଲେ ମହାଭାରତ ଯୁଦ୍ଧରେ ବର୍ଣ୍ଣନା କରାଯାଇଛି କପି ଧ୍ୱଜ ବୋଲି କୁହାଯାଉଥିଲା ତାଙ୍କର ଧ୍ୱଜରେ କପି ଥିଲେ ହନୁମାନ ଥିଲେ ଯେତେବେଳେ ଶଙ୍ଖ ନାଦ ହେଉଥିଲା ସେତେବେଳେ କପି ମଧ୍ୟ ନାଦ କରୁଥିଲେ ତୁମୂଳ ହୋଇଥିଲା ଶବ୍ଦ ହୋଇଥିଲା ସବୋଷ ଧୃତରାଷ୍ଟ୍ରାଣ ହୃଦୟାନୁପ୍ରଦାରାୟା ସେ ଶଙ୍ଖ ନାଦ କରୁଥିଲେ ସେହି ସମୟରେ ହନୁମାନ ମଧ୍ୟ ନାଦ କରିଥିଲେ ଏହି ନାଦରେ ଜଣେ ଇଏ ହେଇଯିବ ମୂର୍ଚ୍ଛା ହେଇଯିବ ଏ ନାଦରେ ଏତେ ଶକ୍ତି ରହିଛି ଭୀମଙ୍କର ସେଭଳି ଭାବରେ ନାଦ ହୁଙ୍କାର କରିବେ ଦୁର୍ଯ୍ୟୋଧନ ମହାଭାରତ ଯୁଦ୍ଧ ପରେ ତଥାପି ଲୁଚିକି ରହିଥିଲେ ବଞ୍ଚିଯିବା ଏହିଭଳି ଭାବରେ ଚିନ୍ତା କରି ଲୁଚିକି ହ୍ରଦ ଭିତରେ ଲୁଚିକି ରହିଥିଲେ ମହାଭାରତରେ ବର୍ଣ୍ଣନା କରାଯାଇଛି ଏ କଥାଟି ଯେତେବେଳେ ଜାଣିଲେ କେତେ ଜଣ ଶୁଣିଦେଲେ ଜାଣିଗଲେ ଦୁର୍ଯ୍ୟୋଧନ ଏହିଭଳି ଲୁଚିକି ରହିଛନ୍ତି ଆଜି ପାଣ୍ଡବମାନଙ୍କୁ କହିଦେଲେ ଯୁଧିଷ୍ଠିର ମହାରାଜକୁ କହିଲେ ଯେତେବେଳେ ଭୀମ ଯାଇକି ହୁଙ୍କାର କଲେ ଗର୍ଜନ କଲେ ଯେତେବେଳେ ହୁଙ୍କାର କଲେ କ୍ଷେତ୍ର ସେ ହୁଙ୍କାରକୁ ସହିପାରିବ ନାହିଁ ସେ ବାହାରି ପଡ଼ିଲେ ଲୁଚିକି ରହିଥିଲେ ବଞ୍ଚିଯାଇଥାନ୍ତେ କିନ୍ତୁ ରହିପାରିଲେ ନାହିଁ ବାହାରି ପଡ଼ିଲେ ତାପରେ ଯୁଦ୍ଧ ହେଲା ଭୀମଙ୍କ ସହିତ ଯୁଦ୍ଧ ହେଲା ଏସବୁ କଥା ରହିଛି ତେଣୁ ଏଇ ଯେଉଁ ହୁଙ୍କାର ଶବ୍ଦରେ କେତେ କ'ଣ ହେଇଯିବ ହୁଙ୍କାର ଶବ୍ଦ ଭଗବାନ ଦେଇଛନ୍ତି ଶବ୍ଦ ଏ ଶବ୍ଦ ମାଧ୍ୟମରେ ଆମେ ବହୁତ କିଛି କରିପାରିବା କେବଳ ଶବ୍ଦ ମାଧ୍ୟମରେ ଏହି ଶବ୍ଦ ତରଙ୍ଗ ରହିଛି ଶବ୍ଦ ତରଙ୍ଗ ଭାଗବତଙ୍କ ଶ୍ଳୋକ ଅଛନ୍ତି ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ଏ ଶବ୍ଦ ତରଙ୍ଗ ଆସୁଛି ଇଏ ଯେଉଁ ରହିଛି ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ତାଙ୍କର ମଙ୍ଗଳାଚରଣରେ ଶ୍ଳୋକଟି କହିଛନ୍ତି ଏଥିରେ ପ୍ରଭୁପାଦ ମହାରାଜ ଭାବାର୍ଥ ସେ କଥା କହିଛନ୍ତି ଯେ କ'ଣ କ'ଣ ଶ୍ଳୋକ ପ୍ରଚୋଦିତା ଜେନ ପୁରା ସରସ୍ୱତୀ ବିତନ୍ମତା ଅଜସ ସତୀ ସ୍ମୃତି ହୃଦି ସ୍ୱଲକ୍ଷଣା ପ୍ରାଧୁରଭୂତ ସ୍ୱାମୀ ଋଷିଣା ଋଷଭ ପ୍ରସିଦ୍ଧତା ଏଥିରେ ନା କୋଉ ଶ୍ଳୋକ ଭାବୁଛି ଏଇଥିରେ ଅଛି ବୋଧେ ଏଠି କହୁଛନ୍ତି ଭଗବାନଙ୍କର ଯେଉଁ କଥା ରହିଛି ଶବ୍ଦ ଭଗବାନ କଥା ମଧ୍ୟ ଶବ୍ଦ କିନ୍ତୁ ଏ ଶବ୍ଦଟା ଦୁଇ ଚାରି ବାଇଶରେ ଶ୍ଳୋକଟି ଅଛନ୍ତି ପ୍ରଚୋଦିତା ଯେନ ପୁରା ସରସ୍ୱତୀ ମଙ୍ଗଳାଚରଣ 13 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି ସୁଖଦେବ ଗୋସ୍ୱାମୀ ସାଧାରଣତଃ ଆମେ ଭଗବାନ କଥା କହିଲା ମାନେ ମଙ୍ଗଳାଚରଣ କରୁଛୁ ଆମେ ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜଙ୍କର ଆସନ୍ତାକାଲି ଆବିର୍ଭାବ ହେବ ତାଙ୍କର ଗୁଣଗାନ କରାଯିବ ଅଧଘଣ୍ଟାଟେ ଧରି ମଙ୍ଗଳାଚରଣ କରନ୍ତୁ ଭାଗବତମରେ ଅଧଘଣ୍ଟାଟେ ଯେଉଁ ରହିଛି ମଙ୍ଗଳାଚରଣ ଭାଗବତ କଥା କହିବା ପୂର୍ବରୁ ଭଗବାନ କଥା କହିବା ପୂର୍ବରୁ ମଙ୍ଗଳାଚରଣ କରାଯିବ ଭାଗବତମର ଆରମ୍ଭରେ 3 ଶ୍ଳୋକରେ ବ୍ୟାସଦେବ ମଙ୍ଗଳାଚରଣ କରିଛନ୍ତି ତେଣୁ ଏଇ ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନର ଉତ୍ତର ଦେଉଥିଲେ ଦ୍ୱିତୀୟ ସ୍କନ୍ଧରେ ପ୍ରଥମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କଥା କହିଛନ୍ତି ଯେ ସିଧାସଳଖ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଦେଲେ ମଙ୍ଗଳାଚରଣ କରିବା ଭୁଲିଗଲେ ତାପରେ ତାଙ୍କର ମନେ ପଡ଼ିଲା ତେଣୁ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବାହାରରୁ ଚବିଶ ଏ ଚାରୋଟି ଶ୍ଳୋକରେ ମଙ୍ଗଳାଚରଣ କଲେ ତାଧିଅରେ ଏହି ଶ୍ଳୋକଟି ରହିଛି ପ୍ରଚୋଦିତା ଯେଣ ପୁରା ସରସ୍ୱତୀ ହେ ପ୍ରଭୁ ଯିଏକି ଅତୀତରେ ପ୍ରଚୋଦିତା ଯେଣ ପୁରା ସରସ୍ୱତୀ କ'ଣ ପ୍ରଚୋଦିତା ଭଗବାନଙ୍କର କୃପାରୁ ବ୍ରହ୍ମାଙ୍କର ସେ ବୁଦ୍ଧି ଆସିଲା ପ୍ରଚୋଦିତା ସେ ପ୍ରଚୋଦିତା କହିଲେ ସେ ସେଇଭଳି ଭାବରେ କ'ଣ ସେଇଭଳି ଭାବରେ ପ୍ରେରଣା ପ୍ରାପ୍ତ ହେଲେ ପ୍ରଚୋଦିତା ଯେଣ ପୁରା ସରସ୍ୱତୀ ସରସ୍ୱତୀଙ୍କ ଠାରୁ ଭଗବାନଙ୍କ ଶକ୍ତି ଏ ଜ୍ଞାନ ଶକ୍ତି ପ୍ରାପ୍ତ ହେଲେ ସେ ବିତନ୍ନତା ଅଦସ୍ୟ ସତୀ ସ୍ମୃତି ହୃଦି ତାଙ୍କ ହୃଦୟରେ ଭଗବାନ ଏହିସବୁ ଜ୍ଞାନ ପ୍ରଦାନ କଲେ ବିତନ୍ନତା ଅଦସ୍ୟ ସତୀ ସ୍ମୃତି ହୃଦି ସ୍ୱଲକ୍ଷିଣା ପ୍ରାଦୁର୍ଭୂତ କ୍ରିୟା ସତ ସ୍ୱାମୀ ଋଷିଣା ଋଷଭ ପ୍ରସିଦ୍ଧତା ସ୍ୱଲକ୍ଷିଣା ପ୍ରାଦୁର୍ଭଗବାନଙ୍କର ଶକ୍ତି ଯେଉଁ ରହିଛନ୍ତି ସରସ୍ୱତୀ ଦେବୀ ଏ ଜ୍ଞାନ ଆସିଲା ବେଦ ଆସିଲା ତାଙ୍କ ମୁଖରେ ଆସିଲା ସ୍ୱଲକ୍ଷିଣା ତାଙ୍କର ଲକ୍ଷଣ ସହିତ ଆବିର୍ଭାବ ହେଲେ ସରସ୍ୱତୀ ବିତନ୍ନତା ଏବଂ ସେ ବିସ୍ତାର ଲାଭ କଲେ ଅଦସ୍ୟ ବ୍ରହ୍ମାଙ୍କର ହୃଦୟରେ ଆସିଲେ ତେଣୁ ମୋର ହୃଦୟରେ ଆସନ୍ତୁ ସେହିଭଳି ଭାବରେ ପ୍ରାର୍ଥନା କରିବାର ଉଦ୍ଦେଶ୍ୟ ହେଉଛି ସେଇଟା ମଙ୍ଗଳାଚରଣ ଏହି ଶ୍ଳୋକରେ ଭାସ୍କର ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଦ୍ୟାର୍ ଇଜ୍ ଏ ଗଲ୍ଫ ଅଫ୍ ଡିଫରେନ୍ସ ବିଟୱିନ୍ ଦ ଟୁ କ୍ୱାଲିଟିଜ୍ ଅଫ୍ ସାଉଣ୍ଡ ନେମ୍ଲି ପ୍ରାକୃତ ଏବଂ ଅପ୍ରାକୃତ ଏ ଶବ୍ଦ ଦୁଇ ପ୍ରକାର ଶବ୍ଦ ରହିଛି ଯେଉଁ ଶବ୍ଦ କଲେ ଶବ୍ଦ ମଧ୍ୟ ଦୁଇ ପ୍ରକାର ଶବ୍ଦ ରହିଛି ଗୋଟେ ହେଉଛି ପ୍ରାକୃତିକ ଶବ୍ଦ ଗୋଟେ ହେଉଛି ଅପ୍ରାକୃତ ଶବ୍ଦ ଆମେ ଏଇ ଯେଉଁ କଥା କହୁଛେ ଲାଗୁଛି ଅପ୍ରାକୃତ ଶବ୍ଦ କିନ୍ତୁ ହେଉଛି ଅପ୍ରାକୃତ ଶବ୍ଦ ଏ ହେଉଛି ଭଗବାନଙ୍କ ବିଷୟରେ କୁହାଯାଉଛି ସେ ଅପ୍ରାକୃତ ପ୍ରାକୃତ ଏବଂ ଅପ୍ରାକୃତ ଯେ ଫିଜିସିଷ୍ଟ ଯେଉଁମାନେ ଫିଜିକ୍ସ ଅଛନ୍ତି ଫିଜିକ୍ସ ବହୁତ ପ୍ରକାର ସବୁ ଜ୍ଞାନ ସବୁ ପ୍ରାପ୍ତ ହେଉଛନ୍ତି ସବୁ ଶବ୍ଦ ବିଷୟରେ ଇଏ କରୁଛନ୍ତି ଇନଭେନ୍ସନ୍ କରୁଛନ୍ତି ବା ଥିଓରି ସବୁ ବାହାର କରୁଛନ୍ତି କ୍ୟାନ୍ ଡିଲ୍ ଓନ୍ଲି ୱିଥ୍ ଦ ପ୍ରାକ୍ଟିକାଲ୍ ସାଉଣ୍ଡ ପ୍ରାକୃତ ସାଉଣ୍ଡ ଅର୍ ସାଉଣ୍ଡ ଭାଇବ୍ରେଟେଡ୍ ଇନ୍ ଦ ମ୍ୟାଟେରିଆଲ୍ ସ୍କାର୍ ଏ ଭୌତିକ ଜଗତରେ ଯେଉଁ ଶବ୍ଦ ରହିଛି ଭୌତିକ ଶବ୍ଦ ଏ ଭୌତିକ ଶବ୍ଦରୁ ଏ ଭୌତିକ ଜଗତ ସୃଷ୍ଟି ହେଇଛି ଶବ୍ଦ ଶବ୍ଦ ହେଉ ସବୁଠାରୁ ସୂକ୍ଷ୍ମ ବସ୍ତୁ ଆକାଶ ଶବ୍ଦ କ୍ଷେ ଆକାଶରେ ମୁଁ ହେଉଛି ଶବ୍ଦ ଆକାଶ ପ୍ରଥମେ ସୃଷ୍ଟି ହେଲା ଶବ୍ଦ ଭଗବାନଙ୍କର ଶବ୍ଦରେ ମୁଁ ଚାହୁଁଛି ସୃଷ୍ଟି ହେବା ପାଇଁ ଶବ୍ଦ କରିବାରୁ ସବୁ ସୃଷ୍ଟି ହେଲା ଶବ୍ଦ ଆକାଶରେ ସୃଷ୍ଟି ହେଲା ତାପରେ ଆକାଶ ସୃଷ୍ଟି ହେଲା ଆକାଶରୁ ଏଇଭଳି ଭାବରେ ଭୂମି ଜଳ ଅଗ୍ନି ବାୟୁ ଆକାଶ ଗୋଟିଏ ଗୋଟିଏ ସୂକ୍ଷ୍ମରୁ ସ୍ଥୂଳ ହେଇକି ସୃଷ୍ଟି ହେଲା ସବୁ ଶବ୍ଦରୁ ସୃଷ୍ଟି ହେଇଛି ପ୍ରାକୃତ ଶବ୍ଦ ଭୌତିକ ଜଗତ ସେଇଟା ପ୍ରାକୃତ ହେଇଗଲା ପ୍ରାକୃତ ଶବ୍ଦରେ ପରିଣତ ହେଇଗଲା ତେଣୁ ଯେଉଁମାନେ ଫିଜିକ୍ସ ପାଠ ପଢ଼ୁଛନ୍ତି ଫିଜିକ୍ସ ପଢ଼ୁଛନ୍ତି ବା ବିଭିନ୍ନ ପ୍ରକାର ପ୍ରାକ୍ଟିକାଲ ଯେଉଁ ମ୍ୟାଟେରିଆଲ ସାଇନ୍ସ ରହିଛି ସେମାନେ ସବୁ ଏଇ ଭୌତିକ ଜଗତର ବିଷୟରେ ଯାହା ସବୁ କହିବେ ସାଉଣ୍ଡ ଯେଉଁ ରହିଛି ପ୍ରାକୃତ ଶବ୍ଦ ଏ 400 କୋଟି ଯେଉଁ ରହିଛି ମାଇଲ 50 କୋଟି ଯୋଜନ ଆରି ଭିତରେ ଯେଉଁ ରହିଛି ମ୍ୟାଟେରିଆଲ ସ୍କାଏ ରହିଛି ଆକାଶ ରହିଛି ଶବ୍ଦ ରହିଛି ସେଇଟାକୁ ସେମାନେ ଜାଣିବେ Therefore, we must know that the Vedic sounds recorded in symbolic expression cannot be understood by anyone within the universe unless and until one is inspired by the vibration of supernatural sound. ଏଇ ଯେଉଁ ଶବ୍ଦ ଏ ଭାଗବତମର ଶବ୍ଦ ଇଏ ହେଉଛି ପ୍ରାକୃତ ଶବ୍ଦ ଏ ଭୌତିକ ଶବ୍ଦ ନୁହଁ ଏଇଟାକୁ ଆମେ କେମିତି ବୁଝିବା ନା ଏଇ ଭୌତିକ ଜଗତରେ ସେ ଅପ୍ରାକୃତ ଶବ୍ଦ ରହିଛି କିନ୍ତୁ ଅପ୍ରାକୃତ ଶବ୍ଦ ବୁଝିବା ପାଇଁ ହେଲେ ଆମକୁ ତାର ବ୍ୟବସ୍ଥା କରିବାକୁ ପଡ଼ିବ କିଭଳି ଭାବରେ ଅନ୍ଲେସ୍ ଅଣ୍ଟିଲ୍ ୱାନ୍ ଇଜ୍ ଇନ୍ସପାୟାର୍ଡ ବାଇ ଦ ଭାଇବ୍ରେସନ୍ ଅଫ୍ ସୁପର୍ ନ୍ୟାଚୁରାଲ୍ ସାଉଣ୍ଡ ଏହି ସୁପର୍ ନ୍ୟାଚୁରାଲ୍ ଯେଉଁ ଅପ୍ରାକୃତ ଶବ୍ଦ ରହିଛି ଅପ୍ରାକୃତ ଶବ୍ଦ ବୁଝିବା ପାଇଁ ହେଲେ ଇଏ ଆସିବ କେମିତି ଭାବରେ ନା ଚେନ୍ ଅଫ୍ ଡିସିପ୍ଲିନ୍ ସକ୍ସେସନ୍ ଇଏ ଆସିବ ଗୁରୁ ପରମ୍ପରାରେ ଆସୁଛି ଏ ପରମ୍ପରାରେ ଆମେ ପ୍ରାପ୍ତ ହେବା ଏ ଶବ୍ଦକୁ ଏ ଶବ୍ଦ ସାଧାରଣ ଶବ୍ଦ ନୁହଁ ଗୁରୁ ପରମ୍ପରାରେ ଯେଉଁମାନେ ଆସୁନାହାନ୍ତି ସେ ବୁଝିପାରିବେ ନାହିଁ ଏ ଶବ୍ଦକୁ ସବୁ କହିବେ କଳ୍ପନା ସବୁ ଜିନିଷ ତେଣୁ ହୋଇଛି ସେ ବେଦରେ ଯେଉଁ କଥା ରହିଛି ସବୁ କଥା ହେଉଛି କ'ଣ ଫ୍ରମ୍ ଦ ଫ୍ରମ୍ ଲର୍ଡ ଟୁ ବ୍ରହ୍ମା ଫ୍ରମ୍ ବ୍ରହ୍ମା ଟୁ ନାରଦ ଫ୍ରମ୍ ନାରଦ ଟୁ ବ୍ୟାସ ଆଣ୍ଡ ସୋନ୍ ଏଇଟା ହେଉଛି ସେ ସୀତାରାମ ରକମ ହନୁମାନ ଯେଉଁ କି ଏଇଟା ହେଉଛି କ୍ୟାନ୍ ନଟ୍ ବି ଅଣ୍ଡରଷ୍ଟୁଡ୍ ଏ ଯେଉଁ ସିମ୍ବଲିକାଲ ଯେଉଁ ରହିଛି ଭାଇବ୍ରେସନ୍ ସାଉଣ୍ଡ ହେଉଛି ଏଇଟା ଗୋଟେ ରହିଛି ହୁଇଚ୍ ଇଜ୍ ଏକ୍ସପ୍ରେସ୍ ଇନ୍ ବେଦିକ ସିମ୍ବଲିକାଲ ରହିଛି ଏ ବେଦର ଶବ୍ଦକୁ ବୁଝିବା ପାଇଁ ହେଲେ
ଆମେ ନିଜ ସାମର୍ଥ୍ୟରେ ବା ନିଜର ଶକ୍ତି ରହିଛି ବା ଜ୍ଞାନ ରହିଛି ଏତେ ବୁଝିପାରିବା ନାହିଁ। ଏଇଟା ବୁଝିବା ପାଇଁ ହେଲେ ଆମେ ଗୁରୁ ପରମ୍ପରାରେ ଆସିଲେ ଏଇଟା ବୁଝିପାରିବା। ଏଇ ଶବ୍ଦ ଏ ବି ଶବ୍ଦ ଓ ଆ କହିଛି ସେଇ ସଂସ୍କୃତ ମଧ୍ୟ ସେଇ ରହିଛି ଶବ୍ଦ ରହିଛି କିନ୍ତୁ ସେ ହେଉଛି ଅପ୍ରାକୃତ ଶବ୍ଦ। ପ୍ରାକୃତ ଶବ୍ଦ ବୁଝିବା ପାଇଁ ହେଲେ ଆମେ ସେଇଭଳି ଭାବରେ ଜଣେ ଗୁରୁଙ୍କର ଆଶ୍ରୟରେ ଯିବାକୁ ପଡ଼ିବ, ନହେଲେ ଆମେ ନିଜ ବୁଦ୍ଧିରେ ବୁଝିପାରିବା ନାହିଁ। ଏମିତିକି ଶିବଜୀ କହିଛନ୍ତି ପାର୍ବତୀଙ୍କୁ, କହୁଛନ୍ତି ଅହମ୍ ବେତି ସୁଖ ବେଦ୍ମି ବ୍ୟାସ ବେତି ନ ବେଥିବା। କହୁଛନ୍ତି ଭାଗବତ ମୁଁ ଜାଣେ ଆଉ ସୁଖଦେବ ଜାଣିଛନ୍ତି, ବ୍ୟାସ ଜାଣିଛନ୍ତି କି ନାହିଁ ମୁଁ କହିପାରିବି ନାହିଁ। ପାର୍ବତୀ ଦେବୀ ଆଶ୍ଚର୍ଯ୍ୟ ହେଉଛନ୍ତି, ବ୍ୟାସ ଯିଏ ରଚନା କଲେ ସେଇ ବ୍ୟାସ ନା ଆଉ କି, ନା ନା ସେଇ ବ୍ୟାସ ସେ ଜାଣିନାହାନ୍ତି ରଚନା ନା ଭକ୍ତ୍ୟା ଭାଗବତମ ଗ୍ରାହ୍ୟ ନା ବୁଦ୍ଧିଆ ନ ତ ଟିକା, ବୁଦ୍ଧି ମାଧ୍ୟମରେ ବା ଟୀକା ମାଧ୍ୟମରେ ଆମେ ବୁଝିପାରିବା ନାହିଁ, ଏଇଟା ଭକ୍ତିରେ ହିଁ ବୁଝିବା କହିବାର ଉଦ୍ଦେଶ୍ୟ ଥିଲା ସେଇଟା। ତେଣୁ ଏ ଶବ୍ଦ ଶବ୍ଦ ପ୍ରାକୃତିକ ଶବ୍ଦ, ଭୌତିକ ଜଗତରେ ଶବ୍ଦ ରହିଛି, ଚିତ୍ ଜଗତରେ ମଧ୍ୟ ଶବ୍ଦ ରହିଛି। ଭାଗବତରେ ଶାସ୍ତ୍ର ବର୍ଣ୍ଣନା କରାଯାଇଛି କଥା ଗାନ, ସେଠିକାର କଥା ହେଉଛି ଗାନ ସବୁ, ସେଠି ନୃତ୍ୟ ସେଠି କଥା ଗାନ ଗମନ ନଟନ ରପି ସବୁ କଥା ହେଉଛି ଗାନ, ସେ ଅପ୍ରାକୃତ ଶବ୍ଦ ସବୁ ଭାଗବତର ଯେଉଁ ଶବ୍ଦ ଏସବୁ ଅପ୍ରାକୃତ ଶବ୍ଦ। ଆକୁ ଯେଉଁମାନେ ବୁଝିଯିବେ ସେମାନେ ଭଗବତ ଧାମ ଚାଲିଯିବେ, ଏ ଶବ୍ଦରେ ରହିଛି ମହାତ୍ମା ରହିଛି। ତେଣୁ ସୁପର୍ଣ୍ଣ ଆଚ୍ଛା ଏଇ ଯେଉଁ ସୁପର୍ଣ୍ଣ ରହିଛି କପିଧ୍ୱଜ, ସେଇଥିପାଇଁ କପିଧ୍ୱଜ ଯେପରି ଶଙ୍ଖନାଦ କରାଯାଉଥିଲା କପି ମଧ୍ୟ ତାଙ୍କର ହୁଙ୍କାର କରୁଥିଲେ, ଏହି ହୁଙ୍କାର ଶୁଣିକି ମଧ୍ୟ ମୂର୍ଚ୍ଛା ହୋଇଯିବେ। ଏ ଶବ୍ଦ ରହିଛି, ହୁଙ୍କାର ଶବ୍ଦରେ ମଧ୍ୟ ବହୁତ ମହତ୍ଵ ରହିଛି ଶବ୍ଦ। ଆଉ ଭଗବାନଙ୍କ ଶବ୍ଦ କଥା କ'ଣ କହିବା, ଏଇ ପ୍ରକୃତ ପ୍ରାକୃତ ଶବ୍ଦରେ ଏତେ ରହିଛି ଶକ୍ତି ରହିଛି, ଅପ୍ରାକୃତ ଶବ୍ଦ କଥା ଆଉ କ'ଣ କହିବା। ପ୍ରାକୃତ ସବୁ ଭଗବାନଙ୍କୁ ସବୁକିଛି ଅପ୍ରାକୃତ ଦିବ୍ୟ, ଜନ୍ମକର୍ମ ଚଳେ ଦିବ୍ୟମ। ତେଣୁ ଇଏ ଯେଉଁ ଭଗବାନଙ୍କର ରହିଛି ରଥ ରହିଛି ତାର ଧ୍ୱଜା ରହିଛି ସୁପର୍ଣ୍ଣ, ଗରୁଡ଼ ଧ୍ୱଜ ରହିଛନ୍ତି, ଗରୁଡ଼ ରହିଛନ୍ତି ତା ଦେହରେ, ଗରୁଡ଼ ସେଠି ରହିଛନ୍ତି ଗରୁଡ଼ ଧ୍ୱଜ, ଏବଂ ବଳଦେବଙ୍କର ହେଉଛି ତାଳ ଧ୍ୱଜ, ତାଳ ଚିହ୍ନ ରହିଛି ତା ଦେହରେ, ତାଳ ତାଳ ଗଛ ତାଳ ଚିହ୍ନ ରହିଛି। ତେଣୁ ଏଇ ଯେଉଁ ଚିହ୍ନି ଯେଉଁ ରଥା ଏଇ ଦୁଇଟି ରଥକୁ ସେମାନେ ଦେଖୁଛନ୍ତି ମଥୁରାବାସୀମାନେ, ମଥୁରାବାସୀମାନଙ୍କ ବିଷୟରେ ଆ ପୂର୍ବରୁ ବହୁତ ବର୍ଣ୍ଣନା କରାଯାଇଛି। ଭଗବାନ ଯଦି ଏଭଳି ଭାବରେ ତାଙ୍କର ରହିଛି ଆକର୍ଷଣ ରହିଛି ଆ ପୂର୍ବରୁ ସବୁ ବହୁତ ବର୍ଣ୍ଣନା କରାଯାଇଛି। ତେଣୁ ସେମାନେ ସବୁ ମଥୁରାବାସୀମାନେ ବିଶେଷ ଭାବରେ ସ୍ତ୍ରୀଲୋକମାନଙ୍କ କଥା କୁହାଯାଉଛି, ଏଠି ମଥୁରାବାସୀମାନେ ସ୍ତ୍ରୀଲୋକମାନେ ଯାଇ ଚଢ଼ିଯାଇଛନ୍ତି କେଉଁଠିକି ନା ପୁର ଅଟ୍ଟାଳିକ ହର୍ମ୍ୟ ଗୋପୁର ଇତ୍ୟାଦି ସବୁ ଉଚ୍ଚ ସ୍ଥାନକୁ ଯାଇଛନ୍ତି ଦେଖିବା ପାଇଁ, ଯୁଦ୍ଧ ଦେଖିବା ପାଇଁ, ଯୁଦ୍ଧ ଦେଖିବା ପାଇଁ କେମିତି କ'ଣ ଯୁଦ୍ଧ ହେଉଛି ଦେଖିବା ପାଇଁ ଦେଖିଛନ୍ତି। କିନ୍ତୁ ଯେତେବେଳେ ଦେଖୁନାହାନ୍ତି ଏମାନେ ସବୁ ଘେରି ଯାଇଛନ୍ତି, ଆ ପୂର୍ବ ଶ୍ଳୋକରେ ଯେଉଁ କହାଗଲା ଯେମିତି କ'ଣ ସୂର୍ଯ୍ୟକୁ ଯେଉଁଭଳି ଭାବରେ ବାଦଲ ଘେରିଯାଏ ବା ଅଗ୍ନିକୁ ଯେଉଁଭଳି ଭାବରେ ଧୂଆଁ ଧୂଳି କଣା ସବୁ ଘେରିଯାଏ ସେଭଳି ଭାବରେ ଘେରି ଯାଇଛନ୍ତି ଦେଖାଯାଉନାହାନ୍ତି। ସୁପର୍ଣ୍ଣ ତାଳ ଧରି ଚିହ୍ନିତ ରଥା ରଥକୁ ଦେଖୁଛନ୍ତି, ସିଏ ତାଙ୍କର ମଧ୍ୟ ରଥ ରହିଛି କିନ୍ତୁ ଆଙ୍କର ରଥ ହେଉଛି ସ୍ପେଶାଲ ଦିବ୍ୟ ରଥ, ଦିବ୍ୟ ରଥ ଧ୍ୱଜରୁ ଜାଣିହେବ ଇଏ ହେଉଛି କାହାର ରଥ, ଧ୍ୱଜରୁ ଚିହ୍ନ ରହିଛି। ପ୍ରଭୁପାଦ ମହାରାଜ କହିଛନ୍ତି ବୈଷ୍ଣବ, ବୈଷ୍ଣବ ଚିହ୍ନରୁ ଜଣେ ଜାଣିବ ଇଏ ହେଉଛି ବୈଷ୍ଣବ ପିଲା, କହିବାକୁ ପଡ଼ିବନି ଆମେ ବିଷ୍ଣୁ ବିଷ୍ଣୁ କରିବ କହିବାକୁ ପଡ଼ିବ ନାହିଁ। ଅନ୍ୟ ଯେଉଁ ସମ୍ପ୍ରଦାୟ ରହିଛି ଆମେ ଥରେ ଏମିତି ଥିଲାବେଳେ ଆମର ଥରେ ଅଫିସରେ ଜଣେ ଥିଲେ ସେ ଅନ୍ୟ ସମ୍ପ୍ରଦାୟର ଭକ୍ତ, ଆମେ ଥରେ ଯାଇଥିଲୁ ଜଣଙ୍କ ଘରକୁ ଯାଇଛୁ ଏଇଭଳି ଭାବରେ ଅଡିଟରେ ଯାଇଥିଲା ବେଳେ ସେ ତାଙ୍କର ସେ ସମ୍ପ୍ରଦାୟର ବ୍ୟକ୍ତି ସେ କଥା ଯେତେବେଳେ ହେଲେ ସେତେବେଳେ ମୁଁ ମଧ୍ୟ ସେଇ ସମ୍ପ୍ରଦାୟରେ ବି କହିଲେ, କିନ୍ତୁ ଆମକୁ କହିବାକୁ ପଡ଼ିବ ନାହିଁ ଆମେ ବୈଷ୍ଣବ ସମ୍ପ୍ରଦାୟ ବୋଲି। ଏଭଳି ସବୁ ଚିହ୍ନ ରହିଛି, ଚିହ୍ନ ଚିହ୍ନର ମଧ୍ୟ ମହାତ୍ମା ରହିଛି, ଚିହ୍ନକୁ ଦେଖି ଦୂରରୁ ଦେଖିଲେ ଜଣେ ଦେଖିଲେ ବୈଷ୍ଣବ ଆସୁଛି, ବୈଷ୍ଣବର ଚିହ୍ନ ଦେଖିକି କାହିଁରେ କ'ଣ କଥା ରହିଛି, କିନ୍ତୁ ଚିହ୍ନ ଦେଖିଦେଲେ ଜାଣି ପ୍ରଣାମ କରିବ ହରେକୃଷ୍ଣ ପାଖରୁ ବାହାରି ଆସିବ ଚିହ୍ନ ଦେଖିକରି। ପ୍ରଭୁପାଦ ଏଭଳି ବ୍ୟବସ୍ଥା କରିଛନ୍ତି, ଆମକୁ କହିବାକୁ ପଡ଼ିବ ନାହିଁ କୁହ ହରେକୃଷ୍ଣ ବୋଲି, ଖାଲି ଦେଖିଦେଲେ ମାନେ ହରେକୃଷ୍ଣ କହିବେ ପ୍ରଣାମ କରିବେ ସମସ୍ତେ ପାଶ୍ଚାତ୍ୟ ଜଗତରେ, ଆମେ ବି ଯାଇଛୁ ପାଶ୍ଚାତ୍ୟ ଜଗତରୁ, ଯେଉଁମାନେ ଏ ବିଷୟରେ ଜାଣିଛନ୍ତି ସାଙ୍ଗେ ସାଙ୍ଗେ ପ୍ରଣାମ କରିବେ ନମସ୍କାର କରିବେ ହରେକୃଷ୍ଣ କରିବେ, ଚିହ୍ନକୁ ଦେଖିକି କହିବାକୁ ପଡ଼ିବ ନାହିଁ ଆମେ ଭକ୍ତ ଭଗବାନ ଭକ୍ତ ବା ଇଏ ଚିହ୍ନକୁ ଦେଖିକି କହିଦେବେ ସମସ୍ତେ,
ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଯାହାର ତିଳକ ମଥା ରହିଛି, ମଥାରେ ତିଳକ ନାହିଁ, ସେ ଗୋଟେ ଶବଭଳି, ଶବଭଳି ସେଇଟା ଗୋଟେ ଶବର ମଥା। ଏହି ମଥା ତିଳକ ଭଗବାନ ଦେଇଛନ୍ତି, ମଥାକୁ, ମଥାର ଇଏ ହେଉଛି ସୌନ୍ଦର୍ଯ୍ୟ, ତିଳକ ଇଏ ହେଉଛି ବୈଷ୍ଣବ ଚିହ୍ନ ଯେଉଁ ରହିଛି, ତିଳକ ମାନେ ରହିଛି, ତିଳକୁ ଦେଖିକି ଜଣେ ଭଗବାନଙ୍କର ସ୍ମରଣ ଆସିବ, ଏଭଳି ରହିଛି କଥା, ବୈଷ୍ଣବ ଧାରା ଏଭଳି ରହିଛି, ବହୁତ କିଛି ରହିଛି ଆ ଭିତରେ, କେବଳ କିଛି ନ କରିପାରିଲେ ଆମର କୁହାଗଲା ସେଥିପାଇଁ ଇଏ ଯେଉଁ ରହିଥିଲେ କ'ଣ ଯେଉଁ ବକୀ, ବକୀ କେବଳ ଇଏ ଚିହ୍ନ ଧାରଣ କରିଥିଲା, ଭକ୍ତର ଚିହ୍ନ, ଭକ୍ତ ବେଶ ମାତ୍ରେଣ ସଦ୍ଗତି ତତବାନ ଇତ୍ୟର୍ଥ ଶ୍ରୀଧର ସ୍ୱାମୀ କହୁଛନ୍ତି। ଭଗବାନ ଦେଖିଲେ ଭକ୍ତ ବେଶରେ ଆସିଛି ଇଏ, ତେଣୁ ତାଙ୍କ ମା ପ୍ରଦାନ, ମାର ଗତି ପ୍ରଦାନ କଲେ, ଭକ୍ତ ବେଶ ମାତ୍ରେଣ ସଦ୍ଗତି ତତବାନ ଇତ୍ୟର୍ଥ ଶ୍ରୀଧର ସ୍ୱାମୀ କହୁଛନ୍ତି। ଆର ଥିଲା କିଛି ଗୁଣ ଥିଲା, କ'ଣ ଗୁଣ ଥିଲା ପୁତନାର, ପୁତନା ଲୋକ ବାଳାଗ୍ନି ସବୁ ପିଲାମାନଙ୍କୁ ସବୁ ହତ୍ୟା କରୁଥିଲା, ରାକ୍ଷସୀ, ରାକ୍ଷସୀ କୂଳରେ ଯାହା ଦେଇଥିଲା ରୁଧିରାସନା ବ୍ଲଡ଼ ଗ୍ରହଣ କରୁଥିଲା, ବ୍ଲଡ଼ ମିଟ୍ ଇଟର ଥିଲା ସିଏ, ମିଟ୍ ଆଉ ବ୍ଲଡ଼ ଇଟର ଥିଲା ସିଏ ରୁଧିରାସନା, ଏବଂ ଭଗବାନ ପାଖକୁ ଯେଉଁ ଆସିଛି ସିଏ ମଧ୍ୟ ଗୋଟେ ଭଲ ଉଦ୍ଦେଶ୍ୟରେ ମଧ୍ୟ ଆସିନାହିଁ, ଜିଘା ସେୟା ଦ୍ୱାରା ଜିଘା ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ସିଏ, କିନ୍ତୁ ସ୍ତନଂ ଦତ୍ତ୍ୱାପ ସଦ୍ଗତି, ସଦ୍ଗତି ସେ ପ୍ରାପ୍ତ ହେଲା। କେତେ ସବୁ ପ୍ରକାର ରହିଥିଲା, ଭଗବାନ ତାକୁ ରିଜେକ୍ଟ କରିଦେଇଥାନ୍ତି, କିନ୍ତୁ ଭଗବାନ ସେଇଟା ଦେଖିଲେ ନାହିଁ, ଭଗବାନ ଦେଖିଲେ ଭକ୍ତ ବେଶ ମାତ୍ରେଣ, ଭକ୍ତ ବେଶ ଧାରଣ କରିଛି, ତେଣୁ ସଦ୍ଗତି ଦତ୍ତବା, ତେଣୁ ତାଙ୍କ ମାଆଙ୍କର ଗତି ପ୍ରଦାନ କଲେ। ବେଶର ମଧ୍ୟ ରହିଛି, ସେହା ରହିଛି ଆମର ହଳଧର ସ୍ୱାମୀ କହୁଥିଲେ ଏଇ ଯେଉଁ ଅଜାମିଳ ପ୍ରସଙ୍ଗରେ, ଅଜାମିଳ ପ୍ରସଙ୍ଗରେ ବହୁତ କଥା ରହିଛି, ଆବଶ୍ୟକତା କହିବା ନାହିଁ। ତେଣୁ ଯମରାଜ ଯେତେବେଳେ କହିଲେ ଏମାନଙ୍କୁ ଦେଖି, ବୈଷ୍ଣବ ଦେଖିକି ଦୂରରୁ ପଳେଇ ଜୁହାର କରିକି ପଳେଇଯିବ, ତାଙ୍କ ପାଖକୁ ଯିବ ନାହିଁ ଜମା, ଏସବୁ କଥା ବହୁତ କଥା ରହିଛି, ଆମେ ସେସବୁ ଆଲୋଚନା କରିବା ନାହିଁ। ଗୋଟିଏ ଘଟଣା କହିଥିଲେ ହଳଧର ସ୍ୱାମୀ ମହାରାଜ, ଗୋଟେ ଥର ଗୋଟେ ଲୋକର ମୃତ୍ୟୁ ହୋଇଯାଇଥିଲା, ପାପିଟେ ଥିଲା, ପାପିଟେ ଥିଲା, ମରୁଭୂମିରେ ଚାଲୁଥିଲା ବେଳେ ମୃତ୍ୟୁବରଣ କଲା, ଗଛକୁ ଆଉଛି କି ରହିଗଲା, ମୃତ୍ୟୁବରଣ କରିଛି, ଏବଂ ସେଇ ଗଛର ଉପରେ ଗୋଟେ ପକ୍ଷୀଟେ ଥିଲା, ସେ ମଳତ୍ୟାଗ କରିଦେଇଛି, ତାର ମଥାରେ ଗୋଟେ ତିଳକ ଭଳିଆ ରହିଯାଇଛି। ଆଉ ଇଏ ଯେଉଁ ଯାଇଛନ୍ତି, ଯେଉଁ ରଜମରାଜ ଯେତେ ଯାଇଛନ୍ତି, ଦେଖିଥିଲା ରେ ଇଏ ବୈଷ୍ଣବରେ କହିକି ପ୍ରଣାମ କରି ପଳେଇଗଲେ, ଏ ଚିହ୍ନରେ ଏତେ ମହାତ୍ମା ରହିଛି। ଆଉ ଯେଉଁମାନେ ଭଗବାନ ଭକ୍ତ ହେବେ ତାଙ୍କ କଥା କ'ଣ କହିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ବୈଷ୍ଣବ ଧାରା ବହୁତ ଭଗବାନ ପାଖରୁ ଆସୁଛି ଧାରା, ଇଏ କହିଲେ ମନଗଢ଼ା ଜିନିଷ ନୁହଁ, ଭଗବାନ ଦେଇଛନ୍ତି, ଏସବୁ ବ୍ୟବସ୍ଥା କରିଛନ୍ତି। ଚିହ୍ନ କିଭଳି ଧାରଣ କରିବ, କେମିତି ଲୋକ କହୁଥିଲେ ନା, କିଭଳି ଚାଲିବେ, କିଭଳି କଥା କହିବେ, କିଭଳି ରହିବେ, କିଭଳି ସବୁଥିରୁ ଆମେ ଜାଣିପାରିବା। ବୈଷ୍ଣବ ଧାରା ଚିହ୍ନରୁ ଦେଖିଦେଲେ, ବସ୍ତ୍ର ବସ୍ତ୍ରରୁ ଜାଣିପାରିବେ, ସବୁ କଥା ରହିଛି। ବୈଷ୍ଣବ କହିବାକୁ ପଡ଼ିବନି, ମୁଁ ସେଇଟା କହୁଥିଲି ନା, ସେ କହିଲେ ମୁଁ ତୁମ ସମ୍ପ୍ରଦାୟର ବୋଲି କହିବାକୁ ପଡ଼ିଲା, କାହିଁକି ନା ସେ ଜାଣିପାରିବେ ନାହିଁ, କେମିତି ଜାଣିପାରିବେ, ସେ ଅମକ ଲୋକ ଗୁରୁ ବୋଲି, ତାଙ୍କର ଗୁରୁ ଅମକ ବୋଲି କେମିତି ଜାଣିବେ। ଗୋଟେ ଚିହ୍ନ ରହିବାର ଅଛି, ଆମର ଚିହ୍ନ ରହିଯାଇଛି, ଆମେ କହିବାକୁ ପଡ଼ିବ ନାହିଁ ଆମେ ବୈଷ୍ଣବ ବୋଲି। ବୈଷ୍ଣବ ଆଖିତି ପାହାବା କ୍ଷିତି, ପୃଥିବୀକୁ ପବିତ୍ର କରିଦେବ ବୈଷ୍ଣବ ମାନେ, ଏତେ କୁହାଯାଇଛି ବୈଷ୍ଣବ ଆଖିତି ପାହାବନ। ତେଣୁ ଏ ଚିହ୍ନର ମହାତ୍ମା ରହିଛି, ଆମେ ଚିହ୍ନ ଦେଖିକି ଜାଣିଯିବା। ସେମାନେ ଦେଖୁଛନ୍ତି ଚିହ୍ନ ବହୁତ ରଥ ରହିଛି, 23 ଅକ୍ଷୁଣୀ ସୈନ୍ୟ ମାନେ, ପ୍ରତି ଅକ୍ଷୁଣୀ ସୈନ୍ୟରେ ରହିଛନ୍ତି ରଥାରୋହୀ ରହିଛନ୍ତି, ଗଦାରୋହୀ ରହିଛନ୍ତି, ଅଶ୍ୱାରୋହୀ ରହିଛନ୍ତି, ପଦାତିକ ରହିଛନ୍ତି, 218,700 ଏତିକି ରହିଛନ୍ତି, ଏତିକି କିନ୍ତୁ 23। ତେଣୁ କେତେ ରଥ ରହିଛି ହିସାବ କରନ୍ତୁ, ତା ଭିତରେ ସବୁ ରଥରେ ମଧ୍ୟ ଧ୍ୱଜା ଉଡ଼ୁଛି, କିନ୍ତୁ ସିଏ ସେ ଧ୍ୱଜାକୁ ଦେଖୁନାହାନ୍ତି, ସିଏ ଧ୍ୱଜା ଦେଖୁଛନ୍ତି କେଉଁ ଧ୍ୱଜା, ନା ସୁପର୍ଣ୍ଣ ତାଳ ଧ୍ୱଜା ଚିହ୍ନି ଦେଇ, ସୁପର୍ଣ୍ଣ କେଉଁଠି ରହିଛି ସେଇଟା ଦେଖୁଛନ୍ତି ସିଏ। ଯଦି ହଜାର ହଜାର ଲୋକ ଥିବେ, ଆମର ଯେତେବେଳେ ଯାଉଥିବେ ଆସିବେ ଏରୋପ୍ଲେନ୍ରୁ ଆସୁଥିବେ, ବାହାର ଲୋକ ସବୁ ଆସୁଥିବେ, ତାଙ୍କ ନିଜ ଜନ ସବୁ ଆମର ସବୁ ଯାଉଛୁ, ଆମେ ଯେତେବେଳେ ଆମେ ଯାଉଥିଲୁ, ଆମେ ଥରେ ଯାଇଥିଲୁ, ସେ ଭକ୍ତିସ୍ୱରୂପ ଦାମୋଦର ସ୍ୱାଇଁ ମହାରାଜ ଆସିଥିଲେ, ତାଙ୍କୁ ପାଛୋଟି ଆଣିବା ପାଇଁ ଯାଇଥିଲୁ ବିମାନ ମନ୍ଦିରକୁ, ବିମାନ ମନ୍ଦିର ଭିତରୁ ପଳେଇଗଲୁ, ଭିତରେ ଯେତେବେଳେ ଆସିବ ଉଡ଼ାଜାହାଜ ଆସିଲା, ସମସ୍ତେ ଲକ୍ଷ୍ୟ କରିଛନ୍ତି ଉଡ଼ାଜାହାଜ, ଆମେ ମଧ୍ୟ ଲକ୍ଷ୍ୟ କରିଛୁ, ହଁ ହଜାର ହଜାର ଲୋକ ଆସୁଛନ୍ତି, ଆମର ଆଗେ ସେଠିକି ଯାଉନାହିଁ, ଆମେ କେତେବେଳେ ମା ଗୁରୁଦେବ ଆସିବେ, ଗୁରୁଦେବ ଆସିଲେ ଲାଷ୍ଟକୁ ଆସିଲେ, ତେଣୁ ଆମର ତାକୁ ଲକ୍ଷ୍ୟ, ଏତେ ଲୋକ ଆସୁଛନ୍ତି ତାଙ୍କୁ ଦେଖୁଛୁ, ଆମେ ଦେଖୁଛୁ ଆମେ ଗୁରୁଦେବ କେତେବେଳେ ଆସିବେ, ସେଇଭଳି ଭାବ କଥା ମଥୁରାବାସୀମାନେ ଏଠି ଲକ୍ଷ ଲକ୍ଷ ରହିଛନ୍ତି, ରଥା ରହି ରହିଛନ୍ତି, ତାଙ୍କର ଗଜା ଯେଉଁ ଧ୍ୱଜା ରହିଛି ତା ସବୁ ଚିହ୍ନ ରହିଛି, ସେ ତ ଦେଖୁଛନ୍ତି କେଉଁଠି ରହିଛି ସୁପର୍ଣ୍ଣ ଚିହ୍ନ, କେଉଁଠି ରହିଛି କେଉଁଠି ତାଳ ଧ୍ୱଜ ରହିଛି, ଦେଖିପାରିଲେ ନାହିଁ, ସୁପର୍ଣ୍ଣ ତାଳ ଧ୍ୱଜ ଚିହ୍ନ ଦେଇ ରଥ, ସେଇ ଦୁଇଟି ରଥକୁ ସେମାନେ ଦେଖୁଛନ୍ତି, ଏତେ ହଜାର ହଜାର ଲକ୍ଷ ଲକ୍ଷ ରଥ ରହିଛି ସେଠି, ପଚାଶ ଲକ୍ଷ କ'ଣ କମ୍ ହେଲାଣି ନା କ'ଣ, ଆଙ୍କର ପୁଣି ସୈନ୍ୟମାନେ ଅଛନ୍ତି, ଏତିକି ଲକ୍ଷ କେତେ ରଥ ରହିଥିବେ ହିସାବ କରନ୍ତୁ ତା ଦେହରେ, ତେଣୁ ଏତିକି ଭିତରେ ସେ ଦେଖୁଛନ୍ତି, ଦେଖିପାରିଲେ ନାହିଁ, ସୁପର୍ଣ୍ଣ ତାଳ ଚିହ୍ନି ରଥକୁ ଦେଖିପାରିଲେ ନାହିଁ, ଅଲକ୍ଷ୍ୟ ହେନ୍ତୁ ଦେଖିପାରିଲେ ନାହିଁ, କାରଣ ସେ ଆବୃତ ହୋଇଯାଇଛନ୍ତି, ବର୍ଣ୍ଣନା କରାଗଲା ନା ପୂର୍ବ ଶ୍ଳୋକରେ ଆବୃତ ହୋଇଯାଇଛନ୍ତି, ଦେଖିପାରିଲେ ନାହିଁ, ଅଲକ୍ଷ୍ୟ ହେନ୍ତୁ ହରି ରାମୟର ମୁଧେ, ଯୁଦ୍ଧ ସଂଗ୍ରାମ ଚାଲିଛି, ତେଣୁ ଆ ଭିତରେ ସଂଗ୍ରାମ ଭିତରେ ଯୁଦ୍ଧ ଭିତରେ ଏ ଯେଉଁ ହରି ରାମ, ହରି ତାଙ୍କ ରଥ ତ ସେ ହରିଙ୍କର ରଥ, ହରି ହରିର ଶବ୍ଦର ଅର୍ଥ ହେଉଛି କ'ଣ କୁହାହେଉଛି, ହରି କହିଲେ ଏକୋଇଶ ନମ୍ବର ଶ୍ଳୋକ, ହରି କହିଲେ ନିଜ ମନ ହରଣାତ୍, ନିଜ ମନକୁ ହରଣ କରିବେ, ତେଣୁ ହରି ହରିଙ୍କର ଦେଖୁଛ କୁଆଡ଼େ ଗଲା, ସୁବର୍ଣ୍ଣ ଚିହ୍ନ କେଉଁଠି ରହିଛି, ଆଗ ଦେଖୁଛନ୍ତି ସୁବର୍ଣ୍ଣ ଚିହ୍ନ କେଉଁଠି ରହିଛି, ରଥ ହରି ହରି ଅଛନ୍ତି ସେଠି, ମନକୁ ହରଣ କରିନେଇଛନ୍ତି ସମସ୍ତଙ୍କର, ତାଙ୍କର ମଥୁରାବାସୀମାନଙ୍କର ହରି, ଏବଂ ରାମ ସୁବର୍ଣ୍ଣଚିହ୍ନ ଦେଖିପାରୁନାହାନ୍ତି, ତାଙ୍କୁ ଦେଖୁଛନ୍ତି ରାମ କେଉଁଠି ଅଛନ୍ତି, ରାମଙ୍କର ତାଳ ଧ୍ୱଜ କେଉଁଠି ଅଛି ଦେଖୁଛନ୍ତି, ରାମ ରାମ ଶବ୍ଦର ଅର୍ଥ ହେଉଛି କ'ଣ, ମନୋରମଣାତ୍, ମନକୁ ବହୁତ ଆନନ୍ଦ ପ୍ରଦାନ କରୁଛି, ଆମକୁ ଯିଏ ପ୍ରିୟ ଆମେ ଦେଖିବା ନା, ଆମର ଯିଏ ଅପ୍ରିୟ ତାକୁ ଦେଖିବା, ଆଖି ଆଡ଼େଇ ଦେବା ଆଉ ଦେଖିବା ନାହିଁ, ଆମର ପ୍ରିୟ ବସ୍ତୁ କିଏ ଆମେ ସେଇଟାକୁ ଦେଖିବା, ତେଣୁ ମଥୁରାବାସୀମାନେ ଦେଖୁଛନ୍ତି ଦେଖୁଛନ୍ତି କୁଆଡ଼େ ଗଲା, ସେ ଆମର ରଥ କାହିଁ, ହରିଙ୍କର ରଥ କାହିଁ ସୁବର୍ଣ୍ଣ ଧ୍ୱଜ, ରାମଙ୍କର ରଥ କାହିଁ ତାଳ ଧ୍ୱଜ, ଦେଖୁଛନ୍ତି ଏତେ ଲକ୍ଷ ଲକ୍ଷ ରଥ ସବୁ ରହିଛି, ତେଣୁ ସ୍ତ୍ରୀ ପୁରା ଅଟ୍ଟାଳିକା ସବୁ ଉଚ୍ଚ ଲୋକ ଉଚ୍ଚ ସ୍ତରକୁ ଯାଇଛି, ଅଟ୍ଟାଳିକା ଇତ୍ୟାଦି ସବୁ ରହିଛି, ହର୍ମ୍ୟ ଧନୀ ବ୍ୟକ୍ତିମାନଙ୍କର ସବୁ ଉଚ୍ଚା ଉଚ୍ଚା ଘର ସବୁ ରହିଛି, ସେଠି ସବୁ ଯାଉଛନ୍ତି, ଗୋପୁର ଅନ୍ୟମାନେ ସବୁ ରହିଛି, ଉଚ୍ଚା ସବୁ ରହିଛି ବା ଦୁର୍ଗମାନେ ସବୁ ରହିଛି, ତା ଉପରେ ଯାଇକି ଦେଖୁଛନ୍ତି ସ୍ତ୍ରୀ ଲୋକମାନେ, ସମାଶ୍ରିତା ଏଇଭଳି ଭାବରେ ସେଠୁ ଇଏ ସମାଶ୍ରିତ ମାନେ ସେ ସ୍ଥାନ ସେଇ ସ୍ଥାନରେ ଠିଆ ହେଇକରି ଦେଖୁଛନ୍ତି ରଥ ଯେମିତି ଯାଉଛି, ରଥଯାତ୍ରା ସମୟରେ ରଥ ଯାଉଛି, ସମସ୍ତେ ଲୋକମାନେ ଛାତ ଉପରେ ରହିକି ଦେଖୁଛନ୍ତି, ସ୍ଥାନ ନେଇଯାଇଛନ୍ତି, ଇଏ କରିଦେଉଛନ୍ତି, କିଣି ଦେଉଛନ୍ତି, ଯେତିକି ମୋତେ ଦିଅ ମୁଁ ଦେବି, ଦେଖିବି ରଥକୁ ଦେଖିବା ପାଇଁ ସ୍ଥାନ ନେଉଛନ୍ତି, ସେଭଳି ଭାବରେ ସେମାନେ ଯାଇକି ସ୍ଥାନ ଗ୍ରହଣ କରିଛନ୍ତି, ଯୁଦ୍ଧ ହେବ ଦେଖିଛନ୍ତି, ସ୍ଥାନ ନେଇକି ସମାଶ୍ରିତା ସ୍ଥାନ ନେଇକରି ସମ୍ମୁହୁ ସୁଚାର୍ଜିତା, ଦେଖିପାରିଲେ ନାହିଁ ଯେତେବେଳେ ମୋହିତ ହେଇଗଲେ ମୂର୍ଚ୍ଛା ହେଇଗଲେ, ସୁଚାର୍ଜିତା ସୁଚାର୍ଜିତା କହିଲେ ବହୁତ ଶୋକ ଶୋକଗ୍ରସ୍ତ ହେଇଗଲେ, ସିଏ ଶୋକଗ୍ରସ୍ତ ହେଇଗଲେ ଦେଖିପାରିଲେ ନାହିଁ, ଏତେ ସମୟ ରହିଛନ୍ତି ଆମର ରାମ ହରି କୁଆଡ଼େ ଗଲେ, ଅଳ୍ପ ସୈନ୍ୟ ମଧ୍ୟରେ ସେ ସୈନ୍ୟମାନଙ୍କର ମଧ୍ୟ ସ୍ତ୍ରୀମାନେ ଥିବେ ସୈନ୍ୟମାନଙ୍କର, ଆଉ ସୈନ୍ୟମାନଙ୍କ ସ୍ତ୍ରୀମାନଙ୍କ କଥା ଛାଡ଼ନ୍ତୁ, ସମସ୍ତ ସ୍ତ୍ରୀ ତାଙ୍କର ସ୍ୱାମୀ ଥିଲେ ମଧ୍ୟ ସେମାନେ ଦେଖୁଛନ୍ତି, କେହି ଦେଖୁନାହାନ୍ତି ଆମର ସ୍ୱାମୀ କୁଆଡ଼େ ଗଲା, ଆମ ସ୍ୱାମୀ କୁଆଡ଼େ ଗଲେ, ସମସ୍ତେ ଦେଖୁଛନ୍ତି ରାମ ହରିଙ୍କର ରଥ କୁଆଡ଼େ ଗଲା, ଏଇଭଳି ଭାବରେ ଦେଖୁଛନ୍ତି, ଆଉ ଯେତେବେଳେ ଦେଖିପାରିଲେ ନାହିଁ କ'ଣ ଅଲକ୍ଷ୍ୟ ହେନ୍ତୁ ଦେଖିପାରିଲେ ନାହିଁ, ସେ ଚାରିପଟେ ସେମାନେ ସବୁ ଘେରି ଯାଇଛନ୍ତି ଚାରିପଟେ, କିନ୍ତୁ ତାପରେ ସେଥିପାଇଁ ବହୁତ ଦୁଃଖ ହେଇଯାଇ ସୁଚା ପିତା ମୂର୍ଚ୍ଛା ହେଇଗଲେ ସବୁ, ଭଗବାନଙ୍କର ପ୍ରାଣ ପ୍ରାଣ ତାଙ୍କର ରହିଛି, ପ୍ରାଣ ତାଙ୍କର ସେ ଭଗବାନଙ୍କୁ କେତେ ପ୍ରିୟ, ଆଜି ଭଗବାନଙ୍କ ଲୀଳାରେ ସେମାନେ ସାମିଲ ହେଇଛନ୍ତି, ସେତିକି ତାଙ୍କର ସୌଭାଗ୍ୟ ନଥିଲେ ବା ସେତିକି ତାଙ୍କର ଭାଗ୍ୟ ନଥିଲେ ଭଗବାନଙ୍କ ଲୀଳାରେ ସାମିଲ ହେଇପାରିଥାନ୍ତେ ସେମାନେ, ପୃଥିବୀରେ ସେ ସମୟରେ ବହୁତ ଲୋକ ଥିଲେ, କିନ୍ତୁ ସେମାନେ କ'ଣ ଆଜି ଏଇଠି ପଚାଶ ଲକ୍ଷ ଲୋକ ଆସିଛନ୍ତି, ଭଗବାନ ତାଙ୍କୁ ସବୁ ହତ୍ୟା କରିବେ, ଭଗବାନଙ୍କ ରୂପକୁ ସେମାନେ ଆସ୍ୱାଦନ କରିପାରୁନାହାନ୍ତି, ଭଗବାନଙ୍କ ଶରଣରେ ଗଲେ ନାହିଁ ସେମାନେ, ଭଗବାନ ଶରଣ ଯଦି ଯାଇଥାନ୍ତେ ତାହେଲେ ଭଗବାନ ତାକୁ ରକ୍ଷା କରିଥାନ୍ତେ, ତାଙ୍କୁ ହତ୍ୟା କରିବା ଦରକାର ନଥିଲା। କିନ୍ତୁ ସେମାନେ ଭଗବାନଙ୍କ ଶରଣରେ ଗଲେ ନାହିଁ। ମଥୁରାବାସୀମାନେ ଭଗବାନଙ୍କ ଶରଣରେ ଅଛନ୍ତି, ଭଗବାନ ତାଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ସେହିଭଳି ଭାବରେ ଭଗବାନ ସାଧୁମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଭଗବାନଙ୍କ ଶରଣରେ ଅଛନ୍ତି, କିନ୍ତୁ ଯାହାଙ୍କର ଶରଣରେ ଅଛନ୍ତି ଆଜି ତାଙ୍କୁ ଯଦି ଶରଣ ରକ୍ଷକ ଯିଏ ଯଦି ଅଶରଣ ହୋଇଗଲେ ତାଙ୍କର ମାନେ ସେ ତ ତାଙ୍କ ସହିତ ବତୀ ହେଇଯାଇଛନ୍ତି, ଚାରିଆଡ଼େ ଗିରିଯାଇ ତାଙ୍କ ଦେଖାଯାଉନାହାନ୍ତି। ତେଣୁ କ'ଣ ତାଙ୍କର ଅବସ୍ଥା ନ ହୋଇଥିବ, ପ୍ରାଣ ଚାଲିଗଲା ଭଳିଆ ଲାଗୁଥିବ, ମୂର୍ଚ୍ଛା ହେଇଯାଇଗଲେ ସେମାନେ, ମୂର୍ଚ୍ଛାରିତା ସୁଚାରିତା, ଏଇ ଗୋଟେ ଅଷ୍ଟସାତ୍ୱିକ ବିକାର ସବୁ ରହିଛି। ପ୍ରଳୟ ପ୍ରଳୟ ହେଇଯାଏ, ମୃତ୍ୟୁବରଣ କରିଯାଆନ୍ତି କେତେଜଣ ମଧ୍ୟ ପ୍ରଳୟ, ଭକ୍ତିର ସ୍ୱାମୀ ସୁନ୍ଦର ବର୍ଣ୍ଣନା କରାଯାଇଛି। ଆମର ଭାବଟା ଯେତେବେଳେ ଭୂମି ଜଳ ଅଗ୍ନି ବାୟୁ ଆକାଶ ଯେଉଁ ପାଞ୍ଚଟି ତତ୍ତ୍ୱ ରହିଛି, ଏ ପାଞ୍ଚଟି ତତ୍ତ୍ୱରେ ଯେତେବେଳେ ତା ସହିତ ଏକାକାର ହେଇଯିବ, ସେତେବେଳେ କେତେବେଳେ ମୂର୍ଚ୍ଛା ହେଇଯିବ, କେତେବେଳେ ଶରୀରରେ କମ୍ପନ ଆସିବ, କେତେବେଳେ ଜ୍ୱଳନ ଆସିବ, ଏଇସବୁ ଅଗ୍ନି ସହିତ ସଂଯୋଗ ହେଲେ ଜ୍ୱଳନ ଆସିବ, ଏଇସବୁ ଆମେ ପଢ଼ୁଥିଲେ। ଜଳ ସହିତ ମିଶ୍ରଣ ହୋଇଗଲେ ବା ଏକାକାର ହୋଇଗଲେ ସେଇଭଳିଆ ଜଳବଳି ସ୍ତମ୍ଭୀଭୂତ ହୋଇଯିବ, ଏଭଳି ସବୁ କଥା ରହିଛି। ତେଣୁ ଆଜି ଏମାନେ ସବୁ ଭଗବାନଙ୍କୁ ଦର୍ଶନ ନ କରିପାରିକି ସୁଚାର୍ଦ୍ଧିତା ବହୁତ ଅର୍ଜିତ ବହୁତ ଦୁଃଖିତ ହୋଇଯାଇଛନ୍ତି, ଅର୍ଜିତ ପୀଡ଼ା ପୀଡ଼ା ପୀଡ଼ିତ ହୋଇଯାଇଛନ୍ତି। ଭଗବାନଙ୍କ ପ୍ରତି କେତେ ତାଙ୍କର ରହିଛି ଅନୁରାଗ ରହିଛି, ଏଇଥିରୁ ଆମେ ଜାଣିବା ମଥୁରାବାସୀମାନଙ୍କର। ଆଉ ପୂର୍ବରୁ ମଥୁରାବାସୀମାନଙ୍କୁ ସେ ବହୁତ କଥା କୁହାଯାଇଛି, ଆଉ ସେ କଥା ଆମେ ଆଲୋଚନା କରିପାରିବା ନାହିଁ, ସମୟ ନାହିଁ ଆମର। ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ଆସିଲେ କୃଷ୍ଣ ବଳରାମ, ସେହି ସମୟରେ ନାରୀମାନଙ୍କ କଥା କୁହାଯାଉଛି, ଏଠି ନାରୀମାନଙ୍କ କଥା କୁହାଯାଇଛି, ପୁରୁଷମାନଙ୍କ କଥା ପରେ କୁହାଯିବ ବା ଯାହା ବି ହେଉ, ପୁରୁଷମାନେ ନାରୀମାନଙ୍କ କଥା ଏଠି କୁହାଯାଇଛି। ନାରୀମାନେ ମୂର୍ଚ୍ଛିତ, ନାରୀମାନେ ପୁରୁଷମାନେ ମଧ୍ୟ ଆସିଥିଲେ ତାଙ୍କୁ ଦର୍ଶନ କରିବା ପାଇଁ, କିନ୍ତୁ ନାରୀମାନେ ତ ତାଙ୍କ ପାଖକୁ ଆସିପାରିବେ ନାହିଁ, ସେମାନେ ସବୁ ତାଙ୍କ ଘର ଉପରକୁ ସବୁ ଛାତ ଉପରକୁ ଚାଲିଗଲେ ଦେଖିବା ପାଇଁ, ଯେଉଁ ଗଲେ କିଭଳି ଯାଉଥିଲେ, ଯିଏ ଯାହା କରୁଥିଲେ କିଏ ମାନଙ୍କର ଖାଦ୍ୟ ଗ୍ରହଣ କରୁଥିଲା, ଖାଦ୍ୟକୁ ଅଧା ରଖିଦେଇକି ଚାଲିଗଲା, ହାତ ଧୋଇନାହାନ୍ତି ନ ଧୋଇ ଚାଲିଗଲେ, କିଏ ମାନଙ୍କର କ'ଣ ଶୃଙ୍ଗାର କରୁଥିଲେ, ଚକ୍ଷୁରେ କଳା କଳା କଜଳ ଲଗାଉଥିଲେ, ଶୁଣିଲେ ଭଗବାନ ଆସୁଛନ୍ତି ମାନେ ରାମ ବଳରାମ ଆସୁଛନ୍ତି, କୃଷ୍ଣ ବଳରାମ ଆସୁଛନ୍ତି ମାନେ ସେଠିକାର ଶବ୍ଦ ହେଉଛି, ବହୁତ ଶବ୍ଦ ହେଉଛି, କୃଷ୍ଣ ଜୟ ଧ୍ୱନି ସବୁ ହେଉଛି, ଜୟ ଜୟ ଜୟକାର ହେଉଛି, ସମସ୍ତେ ଶୁଣୁଛନ୍ତି। ତେଣୁ ସେମାନେ ଯେଉଁ ସ୍ତ୍ରୀ ଲୋକମାନେ ଯେଉଁ ଶୁଣୁଥିଲେ, ଗୋଟିଏ ଆଖିରେ କଜଳ ଲଗେଇ ଆଉ ଗୋଟିଏ ଆଖିରେ ଲଗେଇପାରିଲେନି, ଧୋଇ ଧାଇଲେ, ଏଭଳି ଭାବରେ ବର୍ଣ୍ଣନା କରାଯାଇଛି। କିଏ ପାଦରେ ନୁପୁର ଲଗାଉଛନ୍ତି, ଗୋଟିଏ ପାଦରେ ନୁପୁର ଲାଗିଛି ଆଉ ଗୋଟିଏ ଲଗେଇନାହାନ୍ତି ଚାଲିଗଲେ, ଏଇଭଳି ଭାବରେ ଭଗବାନ କେତେ ଇଏ ହେଉଛି ମାନେ ସେଇ ସ୍ତରକୁ ଜଣେ ଗଲେ ସେଇଟା ବୁଝିପାରିବ ଭଗବାନ ପ୍ରତି କେତେ ଆକୁଳତା ରହିଛି, କେତେ ଆକୁଳତା ରହିଛି। ଜଣେ ବିନା ଖାଦ୍ୟ ପାନୀୟ ଗ୍ରହଣ କରିକି ବିନା ବିଶ୍ରାମରେ ଜଣେ କଥା କହୁଛନ୍ତି, କଥା ଶୁଣୁଛନ୍ତି, ମାନେ କେଉଁ ସ୍ତରରେ ସେମାନେ ଅଛନ୍ତି ଆମେ ସେଇଟା ବୁଝିବାକୁ ପଡ଼ିବ। ଆମେ ସେ ସ୍ତରକୁ ନଗଲା ପର୍ଯ୍ୟନ୍ତ ଆମେ ବୁଝିପାରିବା ନାହିଁ। ଆମେ ଭାଗବତ କଥା ଶୁଣିବା ପାଇଁ ଏମିତି ଆଗ୍ରହ, ତା ଶୁଣିବା ସେ କଥା କ'ଣ ବୁଝିବା, କାହାର କେଉଁ ସ୍ତର ରହିଛି, ସମସ୍ତେ ସମାନ ନୁହନ୍ତି। ଭକ୍ତି ମାର୍ଗରେ ଆମେ ଆସିଛେ, ଆମକୁ ସେହି ସ୍ତରକୁ ଯିବାକୁ ପଡ଼ିବ। ପ୍ରଭୁପାଦ ମହାରାଜ ଗୁରୁଦେବ ଏସବୁ ଚାହୁଁଛନ୍ତି ଆମେ ସେହି ସ୍ତରକୁ ଯିବା, ସେହି ସ୍ତରକୁ ଗଲେ ଆମେ ଭଗବାନ ପ୍ରତି ସେଇଭଳି ଭାବରେ ଆକୁଳତା ବ୍ୟାକୁଳତା ଆସିବ। ଆମର ଯେମିତି ନିଜ ଜନ ପ୍ରତି ଆମର ପିଲା ଛୁଆ ଇତ୍ୟାଦି ସବୁ ରହିଛନ୍ତି, ତାଙ୍କ ପ୍ରତି ଯେଉଁଭଳି ଭାବେ ବ୍ୟାକୁଳତା ଆସୁଛି, ସେହିଭଳି ଭାବେ ବ୍ୟାକୁଳତା ଭଗବାନ ପ୍ରତି ଆସିବ। ମଥୁରାବାସୀମାନଙ୍କର ବ୍ରଜବାସୀମାନଙ୍କର ସେଇଭଳି ଭାବେ ବ୍ୟାକୁଳତା ଆସିଥିଲା, ସେହି ସ୍ତରକୁ ଆମକୁ ଯିବାକୁ ପଡ଼ିବ, ସେହି ସ୍ତରକୁ ଗଲେ ଆମ ଜୀବନର ସାର୍ଥକତା ହେବ। ଆଜି ଏମାନଙ୍କ ଜୀବନର ସାର୍ଥକତା ହେଇଛି, ଭଗବାନଙ୍କୁ ଦର୍ଶନ କରିପାରିଲେ ନାହିଁ, ରଥକୁ ଦର୍ଶନ କରିପାରିଲେ ନାହିଁ, ମୂର୍ଚ୍ଛା ହୋଇଗଲେ, କେତେ ତାଙ୍କର ଭଗବାନ ପ୍ରତି ବ୍ୟାକୁଳତା ରହିଛି। ଯେମିତି ଜଳ, ଜଳ ବିନା କ'ଣ ମତ୍ସ୍ୟ, ଜଳ ବିନା ମତ୍ସ୍ୟ ମୀନ, ଯେଉଁଭଳି ଭାବରେ ସେ ଜୀବନ ହରେଇଦେବ ରହିପାରିବ ନାହିଁ, ସେହିଭଳି ଭାବରେ ଅଥବା ଯେଉଁମାନେ ଭଗବାନ ଭକ୍ତ, ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି, ସେଭଳି ଭାବରେ ତାଙ୍କର ମନର ଭାବନା ଅର୍ଜିତ ବ୍ୟଥା ତାଙ୍କର ରହିଛି ପୀଡ଼ିତ, ଆମେ ସେଇଟା ବୁଝିପାରିବା ନାହିଁ, କାରଣ ଆମର ସେ ଭାବନା ନାହିଁ। ଆମେ ଖାଲି କଥାରେ କହିଦେଉଛୁ, ଯେତିକି ଜାଣିଛୁ ଯେତିକି ଜାଣିଛୁ ସେଇଟା କହିଦେଉଛୁ, ଆମର ସେ ଭାବ ଆସିଲାଣି, ସେ ଭାବ ଆସିଲେ ସେଇଟା ଜଣେ ଅନୁଭବ କରିବ ସେଇଟା ଅଦିତା ଏଭଳି ଭାବେ ପୀଡ଼ିତ ହେଇଗଲେ, ମୂର୍ଚ୍ଛା ହେଇଗଲେ, ମୁମୂର୍ଷୁ ମୁମୁମୁହୁ ସମ୍ୟକ ରୂପରେ ମୋହ ମୋହ ହେଇଗଲେ ସେଇଟା ମୋହ। ତେଣୁ ଏଇ ଯେଉଁ ଅଷ୍ଟସାତ୍ତ୍ୱିକ ବିକାର ସବୁ ରହିଛି, ତାଙ୍କର ସେ ବିକାର ଆସୁଥିଲା, ଭଗବାନ ଦର୍ଶନ ନ କରିପାରି ସେ ଅବସ୍ଥା ତାଙ୍କର ଆସିଯାଇଥିଲା। ତେଣୁ ସେ ହେଉଛି ଆମକୁ ସେଇ ଅବସ୍ଥାକୁ ଯିବାକୁ ପଡ଼ିବ, ସେଇ ସ୍ତରକୁ। ଏଇ ଭକ୍ତିରେ ଆମେ ଯେଉଁ ମାର୍ଗରେ ଅଛେ, ଆମେ ବିଗିନିଂ ଷ୍ଟେଜ୍ରେ ଅଛେ, କନିଷ୍ଠ ସ୍ତରରେ ଅଛେ। ଆସ୍ତେ ଆସ୍ତେ ଯେତେବେଳେ ଭଗବାନ କଥା ଶ୍ରବଣ, ଏଇ ଲୀଳାର ଉଦ୍ଦେଶ୍ୟ ହେଉଛି ଏଇଟା, ଏଇ ଲୀଳାକୁ ଶ୍ରବଣ କଲେ ଆମେ ସେଇ ସ୍ତରକୁ ଯିବା, ସେଇ ସ୍ତରକୁ ଆମେ ମଧ୍ୟ ଯାଇପାରିବା। ଏମିତି ନୁହଁ ଯେ ଆମେ ଯାଇପାରିବା ନାହିଁ, ସମସ୍ତଙ୍କୁ ସେ ସୁଯୋଗ ଦିଆଯାଇଛି, ଯିଏ ଗ୍ରହଣ କରିବ ସେଥିରେ ପ୍ରାପ୍ତ ହେବ, ଯିଏ ଗ୍ରହଣ ନ କରିବ ସେଇଟା ସେଥିରେ ବଞ୍ଚିତ ହେବ। ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ସମସ୍ତଙ୍କ ପାଇଁ, ଯିଏ ଆସିବ ଇସ୍କନକୁ ଯିଏ ଆସିବ ସେମାନେ ଭଗବଦ୍ଧାମକୁ ଯିବେ, ବା ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଆମେ ଯଦି ସେଇଟାକୁ ଗ୍ରହଣ ନ କରିବା ଆମେ ସେଥିରେ ବଞ୍ଚିତ ହୋଇଯିବା। ତେଣୁ ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି, ଗୋ ବ୍ୟାକ୍ ଟୁ ଗଡ୍ ଇନ୍ ଦିସ୍ ଭେରି ଲାଇଫ୍, ଏହି ଜନ୍ମରେ ଆମେ ସେଥିପାଇଁ ସିରିୟସ୍ ହେବାକୁ ପଡ଼ିବ। କୃଷ୍ଣ କନସିୟସନେସ୍ ଇଜ୍ ଫର୍ ଭେରି ସିରିୟସ୍ ଷ୍ଟୁଡେଣ୍ଟସ୍, ଯେଉଁମାନେ ହାଲକା ଫୁଲକା ସବୁ ରହିଛନ୍ତି ସେମାନଙ୍କ ପାଇଁ ଏଇଟା ନୁହଁ କୃଷ୍ଣ ଚେତନା। କୃଷ୍ଣ ଚେତନାରେ ଭଗବତ ଧାମକୁ ଯିବା ଏତେ ଛୋଟିଆ କଥା ନୁହଁ, ଭୌତିକ ଜଗତରୁ ଭଗବତ ଧାମକୁ ଯିବାଟା ଏତେ ଛୋଟିଆ କଥା ନୁହଁ। ଏହି ମାଧ୍ୟମରେ ଏହିଭଳି ଭାବରେ ଯଦି ସିରିୟସ୍ଲି ଜଣେ ଗ୍ରହଣ କରିବ, ଗୋଟିଏ ଜନ୍ମରେ ପ୍ରାପ୍ତ ହୋଇଯିବ, ଗୋଟିଏ ମୁହୂର୍ତ୍ତରେ ପ୍ରାପ୍ତ ହୋଇଯାଇଥିଲେ ଖଟଙ୍ଗ ମହାରାଜ, ଆଉ ଗୋଟିଏ ଜନ୍ମରେ ପ୍ରାପ୍ତ ହେବା ପାଇଁ କ'ଣ ଅଛି? ଭାଗବତ ଆରମ୍ଭରେ କହିଲେ ସୁଖଦେବ ଗୋସ୍ୱାମୀ ପରିକୀତ ମହାରାଜଙ୍କୁ, ଖଟ୍ଟାଙ୍ଗ ନାମ ରାଜସେ ଜ୍ଞାନତା ଇଏତମ ଆୟୁଷ ମୁହୂର୍ତ୍ତ ସର୍ବସୂର୍ଯ୍ୟ ଗତବାନ ଅଭୟଙ୍ଗ ହରିଂ ତବାପି ତୈ କୌରଭ୍ୟ ସପ୍ତାହ ଜୀବିତାବଧି ଉପକଳ୍ପ ତତ୍ ସର୍ବଂ ତାବତ୍ ଯତ୍ ସମ୍ପରାୟିକମ୍। ଖଟ୍ଟାଙ୍ଗ ରାଜସେ ଥିଲେ ଯିଏକି ଗୋଟିଏ ମୁହୂର୍ତ୍ତରେ ଭଗବାନ ପ୍ରାପ୍ତ ହୋଇଗଲେ, ତୁମର ତ ସାତ ଦିନ ଆୟୁଷ ଅଛି, ଅସୁବିଧା କାହିଁକି ଚିନ୍ତା କରୁଛୁ କାହିଁକି? ବର୍ତ୍ତମାନ ସେହି ସବୁ କାର୍ଯ୍ୟ କର ଯାହାଫଳରେ ତୁମ ଜୀବନ ସାର୍ଥକତା ପ୍ରାପ୍ତ ହୋଇଯିବ, ସାତ ଦିନରେ ପ୍ରାପ୍ତ ହୋଇଯିବ, କ'ଣ କରିବା? ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ସ୍ୱତବ୍ୟ କୀର୍ତ୍ତିତବ୍ୟଷ୍ଟ ସ୍ମର୍ତ୍ତବ୍ୟଚେଚତା। ଯେଉଁମାନେ ଅଭୟ ଚାହୁଁଛନ୍ତି, ଜୀବନରେ ସିଦ୍ଧି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଭଗବାନ କଥାରୁ ଶୁଣିବାରୁ ଆରମ୍ଭ କରିବେ, ଏଇ ଶୁଣିବାଟା ହେଉଛି ମୂଳ ବିଗିନିଂ, ତାପରେ କୀର୍ତ୍ତନ କରିବେ। ପ୍ରଥମେ ହେଉଛି ଶୁଣିବା, ଶୁଣିଲା ପରେ ଜଣେ କୀର୍ତ୍ତନ କରିପାରିବ। ଏବଂ ଆମର ଜଣେ ଆଚାର୍ଯ୍ୟ କହିଛନ୍ତି, ଜଣେ ଯେତେବେଳେ ଉନ୍ନତ ଭକ୍ତ ରହିଛନ୍ତି ତାଙ୍କଠୁ ଆମେ ଶ୍ରବଣ କରିବା, ଜଣେ ଯଦି ଉନ୍ନତ କେହି ନାହାନ୍ତି ନିଜେ କହିବା କୀର୍ତ୍ତନ କରିବା, ଆଉ ଯଦି କେହି ଶୁଣିବାକୁ ନାହାନ୍ତି ଆଉ କୀର୍ତ୍ତନ କରିବା ମାନେ ନିଜେ ଶ୍ରବଣ କରିବା, ଏ ଗୁଣଗୁଣ ହେବା କ'ଣ? ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ, ସ୍ମରଣ କରିବା, ନା ଗୁଣଗୁଣ ହେବା ଭଗବାନ ଗୁଣକୁ, ଲୀଳାକୁ ଗୁଣଗୁଣ କରିବା କହିବା ସବୁବେଳେ, ସବୁବେଳେ ତ ଉଚ୍ଚସ୍ୱରରେ ବୋଲି ହେବ ନାହିଁ, ଗୁଣଗୁଣ କରିବା, ଯାହା ଯେଉଁ କାର୍ଯ୍ୟ କରୁଛି ଗୁଣଗୁଣ ହେଉଥିବା ଭଗବାନଙ୍କ ଲୀଳା, ସେ ଯେମିତି ଯଶୋଦା ମା ଗୁଣଗୁଣ ହେଉଥିଲେ, ଭଗବାନ ଲୀଳାକୁ ସ୍ମରଣ କରି ଗୁଣଗୁଣ ହେଉଥିଲେ ସବୁ, ଏଇ ମାଧ୍ୟମରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା, ବହୁତ ସହଜ ଉପାୟ ଏଇଟା ନୁହଁ ଯେ ବହୁତ କଷ୍ଟ ରହିଛି ଭଗବାନ କଥା ଶୁଣିବାଟା, ବହୁତ କଷ୍ଟ କିଏ ଶୁଣିବ ଏ କଥା, ଏ ହେଉଛି କଥା ଅମୃତ, ଅମୃତ ଅମୃତ ପାନ ହେଲେ ଆମକୁ ଭଲ ଲାଗୁନି କାହିଁକି ନା ଆମର ଶରୀର ଆମର ହୃଦୟରେ ଯେଉଁ ଅନର୍ଥ ରହିଛି, ଯେମିତି କାମଳ ରୋଗୀ, କାମଳ ରୋଗୀକୁ ଯଦି ଦିଆଯିବ ଆଖୁରସ ସେଟା ଭଲ ଲାଗିବ ନାହିଁ, ମିଠା ପିତା ଲାଗିବ, କିନ୍ତୁ ଆଖୁରସଟା ପିତା ନୁହଁ ସେଇଟା ହେଉଛି ମିଠା। ଯେହେତୁ ଆମର ଶରୀରରେ ରୋଗ ରହିଛି, କାମଳ ରୋଗ ରହିଛି, ଆମେ ଭଲ ଲାଗୁନାହିଁ, ନହେଲେ ଇଏ ବହୁତ ଆନନ୍ଦଦାୟକ ପନ୍ଥା। ଇଏ କୌଣସି ଭାଗବତରେ ସେ ଶ୍ଳୋକଟି ଅଛନ୍ତି ଯେ ଦ୍ୱିତୀୟ ସ୍କନ୍ଦ, ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଏଇଟା କହୁଛନ୍ତି, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଏଇ ଭକ୍ତି ମାର୍ଗରେ ଯେତେବେଳେ ଅଗ୍ରସର ହୁଅନ୍ତି, କବେ ମୁଦା ଆନନ୍ଦରେ ସେମାନେ ରହନ୍ତି, ନୁହଁ ଯେ ଏଇଟା ଭଗବାନଙ୍କ ଭକ୍ତି କରୁଛେ ବହୁତ କଷ୍ଟ ଆରମ୍ଭରୁ କଷ୍ଟ ନା ଅତ ବୈ। ନିଶ୍ଚିନ୍ତ ଭାବରେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ଅତ ବୈ କବେ ମୁଦା ନିତ୍ୟମ ଭକ୍ତି ପରମାୟ ମୁଦା, ଏଇ ଭକ୍ତି ଯେଉଁ କରୁଛନ୍ତି ସବୁ ସବୁଟା ହେଉଛି ଆନନ୍ଦଦାୟକ, ଏମିତି କିଛି ନାହିଁ ଏଇଟା ହେଉଛି କଷ୍ଟଦାୟକ ଏଇଟା ଆନନ୍ଦଦାୟକ, ନା ସବୁ କିଛି ଆନନ୍ଦଦାୟକ। ରାଜ ବିଦ୍ୟା ରାଜ ବିହଙ୍ଗ ପବିତ୍ରମ ଇଦମ ଉତ୍ତମମ ପ୍ରତ୍ୟକ୍ଷା ଭଗବାନ ଧର୍ମ ସୁସୁଖମ କଟୁମ ବ୍ୟୟମ, ଏଇଟା ସୁଖ ପ୍ରଦାନ କରିବ, ସୁସୁଖମ ଖାଲି ସୁଖ ନୁହଁ, ବହୁତ ସୁଖ ଜଣେ ପ୍ରାପ୍ତ ହେବ। ବାସୁଦେବେ ଭଗବତୀ କୁର୍ବନ୍ତି ଆତ୍ମପ୍ରସାଦନୀ, ଭଗବାନ ଯଦି ଭକ୍ତି କରାଯିବ ସାଧନ ଦଶାୟାମପି କଷ୍ଟ ଅଭାବ, ଜଣେ ଆଚାର୍ଯ୍ୟ ଟିକାର କହିଛନ୍ତି। ଆଉ ଯେଉଁ ବହୁତ ମାର୍ଗ ରହିଛି ସାଧନ ଦଶାରେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼େ, କିନ୍ତୁ ଏ ଭକ୍ତିମାନଙ୍କଟା ଏଭଳି ସାଧନ ଦଶାୟାମପି କଷ୍ଟ ଅଭାବ, ସେଥିରେ ମଧ୍ୟ ସାଧନ ଦଶାରେ ମଧ୍ୟ ଆନନ୍ଦ। ଜୟ ଶ୍ରୀମଦ୍ ଭାଗବତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ନିତାଇ ଗୌର ପ୍ରମାନନ୍ଦେ।